ॐ नमो भगवते वासुदेवाय, ॐ नमो भगवते वासुदेवाय। श्रीमद्भागवतम् दशम स्कंद 62 अध्याय श्लोक 29। कामात्मजं तं भुवनैकसुन्दरं कामात्मजं तं भुवनैकसुन्दरं श्यामं पिशङ्गाम्बरं बम्बुजेक्षणम् श्यामं पिशङ्गाम्बरं बम्बुजेक्षणम् बृहद्भुजं कुण्डल कुन्तलत्विषा बृहद्भुजं कुण्डल कुन्तलस्तिषा स्मितावलोकेन च मण्डिताननम् स्मितावलोकेन च मण्डिताननम् कामात्मजं तं भुवनैकसुन्दरं श्यामं पिशङ्गाम्बरं अम्बुजेक्षणं बृहद्भुजं कुण्डलकुन्तलत्विषा स्थितावलोकेन च मण्डिताननम् कामात्मजं तं भुवनैकसुन्दरं श्यामं पिशङ्गाम्बरमम्बुजेक्षणं बृहद्भुजं कुण्डलकुन्तलत्विषा स्मितावलोकेन च मण्डिताननम्। कामात्मजं तं भुवनैकसुन्दरं श्यामं पिशङ्गाम्बरं अम्बुजेक्षणं बृहद्भुजकुण्डलकुन्तलशिषा स्मितावलोकेन च मण्डित भुवनैकसुन्दरं श्यामं पिशङ्गाम्बरमम्बुजेक्षणं बृहद्भुजं कुण्डलकुन्तलद्विषा स्मितावलोकेन च मण्डिताननम्। ଏ ଦୁଇଟି ଶ୍ଳୋକ ଅଛି, ମୁଁ ଗୋଟିଏ ଶ୍ଳୋକ ପାଠ କଲେ ଆଉ ପାରଶ୍ଳୋକଟି ଆମର ଦୁଇଟି ଯାକ ଏକାଥରେ ଅନୁବାଦ କରାଯାଇଛି। 30 ନମ୍ବର ଶ୍ଳୋକ ହେଉଛି ଦିବ୍ୟାନ୍ତମକ୍ଷ୍ୟ ପ୍ରିୟାଭିନୃମ୍ଣାୟ ତଦଙ୍ଗ ସଙ୍ଗ ସ୍ତନ କୁଙ୍କୁମ ସଜ୍ରମ ସ୍ରଜମ ବାହୋର୍ଦ୍ଧାନ ମଧୁମଲ୍ଲିକାଶ୍ରିତାମ ତସ୍ୟାଗ୍ରାସିନମ ବେକ୍ଷା ବିସ୍ମିତ। ଶ୍ଳୋକର ଅନୁବାଦ, ବାଣାସୁର ତା ସମ୍ମୁଖରେ ଘନଶ୍ୟାମ ବର୍ଣ୍ଣ ପୀତବସନଧାରୀ କମଳ ନୟନ ଓ ବଳଶାଳୀ ବାହୁ ସମନ୍ୱିତ କାମଦେବଙ୍କ ପୁତ୍ରକୁ ଦେଖିବାକୁ ପାଇଲା। ତାଙ୍କର ମୁଖମଣ୍ଡଳ ଦୀପ୍ତିମାନ କୁଣ୍ଡଳ କେଶରାଜି ଏବଂ ଈଷତ୍ ହାସ୍ୟଯୁକ୍ତ ଦୃଷ୍ଟିପାତରେ ବିଭୂଷିତ ଥିଲା। ସେ ଯେତେବେଳେ ତାଙ୍କର ପରମ ପ୍ରିୟା ସମ୍ମୁଖରେ ଉପବେଶନ କରି ଅକ୍ଷୟ କ୍ରୀଡ଼ା କରୁଥିଲେ ସେତେବେଳେ ତାଙ୍କର ଦୁଇ ବାହୁ ମଧ୍ୟରେ ବସନ୍ତକାଳୀନ ମଲ୍ଲିଫୁଲର ମାଳା ଝୁଲୁଥିଲା, ଯାହା ଉଷାକୁ ଆଲିଙ୍ଗନ ସମୟରେ ତା ସ୍ତନରୁ କୁଙ୍କୁମରେ ଅନୁଲିପ୍ତ ହୋଇଥିଲା। ବାଣସୁର ଏସବୁ ଲକ୍ଷ୍ୟ କରି ବିସ୍ମିତ ହେଲେ। ହରେକୃଷ୍ଣ ଅବସ୍ଥ ଭକ୍ତ ସଜ୍ଜନ ବୃନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଶୋଣିତପୁରର କଥା, ତେଣୁ ଇଏ ଆମେ ଗତକାଲି ଯେଉଁ କଥାକୁ କହୁଥିଲେ କିଭଳି ଭାବରେ ବାଣସୁରକୁ ଯେତେବେଳେ ଉଷାଙ୍କର ରକ୍ଷୀମାନେ ବା ଯେଉଁମାନେ ତାଙ୍କର ଦାୟିତ୍ୱରେ ଥିଲେ ସୁରକ୍ଷା ପ୍ରଦାନ କରିବା ପାଇଁ ଥିଲେ ସୁରକ୍ଷା ରକ୍ଷୀମାନେ ଯେତେବେଳେ ଖବର ଦେଲେ ଯେ ଆପଣଙ୍କର କନ୍ୟା ଦୂଷିତ ହୋଇଯାଇଛନ୍ତି, ଦୂଷିତ ହୋଇଯାଇଛନ୍ତି, ସେତେବେଳେ ସେ ବହୁତ ବ୍ୟଥିତ ହୋଇଯାଇଥିଲେ, ପ୍ରବ୍ୟଥିତ। ଆମେ ଗତକାଲି ଆଲୋଚନା କରୁଥିଲେ, ତେଣୁ ଏଇ ଖବର ପାଇକରି ସେ ଆସିଲେ ଦେଖିବା ପାଇଁ କ'ଣ ଘଟଣା। ଏଠି କହୁଛି 2 ଶ୍ଳୋକରେ ବର୍ଣ୍ଣନା କରାଯାଉଛି। ସେ ଯେତେବେଳେ ଆସି ପହଞ୍ଚିଲେ ଉଷାଙ୍କ ଯେଉଁ ମହଲ ରହିଛି, ସେ ମହଲରେ ସେ ଦେଖିଲେ କିଭଳି ଭାବରେ ନା ଏଇଭଳି ଭାବରେ ସେ ଯେଉଁଭଳି ଭାବରେ ଦେଖୁଛନ୍ତି ସୁଖଦେବ ଗୋସ୍ୱାମୀ ସେଇଭଳି ଭାବରେ ବର୍ଣ୍ଣନା କରୁଛନ୍ତି। ମାନେ କ'ଣ, କିଏ ଦେଖୁଛନ୍ତି? ବାଣାସୁର। ବାଣାସୁର ଯେତେବେଳେ ଆସି ପ୍ରବେଶ କରିଗଲେ ଉଷାଙ୍କର ମହଲରେ, ସେତେବେଳେ ଯାହା ଦେଖିଲେ ସିଏ କିଭଳି ଭାବରେ ତାଙ୍କର ଚିନ୍ତାଧାରା ହେଉଛି, ସେଇ ଚିନ୍ତାଧାରାକୁ ସୁଖଦେବ ଗୋସ୍ୱାମୀ ଏଇ ଶ୍ଳୋକରେ ବର୍ଣ୍ଣନା କରୁଛନ୍ତି। ତେଣୁ ଦେଖିଲେ ସିଏ ବହୁତ ସୁନ୍ଦର ପୁରୁଷ ଜଣେ। ସେ କିଏ ନା କାମାତ୍ମଜଂ ତଂ ଭୁବନୈକ ସୁନ୍ଦରମ୍। କାମାତ୍ମଜଂ, କାମର ପୁତ୍ର, କାମଦେବଙ୍କର ପୁତ୍ର। ଆମେ ଆଲୋଚନା କରିଥିଲେ ପ୍ରକୃତରେ ପ୍ରଦ୍ୟୁମ୍ନ ହେଉଛନ୍ତି କାମଦେବଙ୍କର ଅବତାର। ପ୍ରଦ୍ୟୁମ୍ନ କିଭଳି ଜନ୍ମ ସମୟରେ ସମ୍ବରାସୁର ତାଙ୍କୁ ହରଣ କରିନେଇଥିଲେ, ଏବଂ ସେଠି ଯେଉଁ ଥିଲେ ସେ ଯେଉଁ ରହିଛନ୍ତି ତାଙ୍କ ନାଁ କ'ଣ, ରତିଦେବୀ, ରତିଦେବୀ ପ୍ରକୃତ ସେଇଠି ଥିଲେ ଏ ଯେଉଁ ସମରାସୁର ପାଖରେ। ତେଣୁ ଇଏ ତାଙ୍କୁ ପାଳନ କରିକି କରିକି ତାପରେ ସବୁ ସିଏ ଜାଣିଲେ ଯେ ଇଏ ହେଉଛନ୍ତି କାମଦେବ ଏବଂ ଇଏ ହେଉଛନ୍ତି ତାଙ୍କର ପତ୍ନୀ ରତିଦେବୀ। ଏଇଭଳି ଭାବରେ ସିଏ ସମରାସୁରକୁ ହତ୍ୟା କରିକି ଆସିଥିଲେ, ଏଇ ଦ୍ୱାରକାରେ ଆସି ପ୍ରବେଶ କରିଥିଲେ, ଏସବୁ ପୂର୍ବରୁ ବର୍ଣ୍ଣନା କରାଯାଇଛି। ତେଣୁ ସେଇ ପ୍ରଦ୍ୟୁମ୍ନ, ସେଠି ପ୍ରଦ୍ୟୁମ୍ନଙ୍କ ପାଖରେ ଭଗବାନ ପ୍ରଦ୍ୟୁମ୍ନ ରହିଛନ୍ତି, ତା ସହିତ ମଧ୍ୟ କାମଦେବଙ୍କର ମଧ୍ୟ ସେ ତାଙ୍କ ଶରୀରରେ ଆଶ୍ରୟ ନେଇଛନ୍ତି। ଏଇଭଳି ଭାବରେ 2 ଭାବରେ ସେ ପ୍ରଦ୍ୟୁମ୍ନ ରହିଛନ୍ତି। ତେଣୁ ସେଇ ତାଙ୍କର ପୁତ୍ର ହେଉଛନ୍ତି ଅନିରୁଦ୍ଧ। ତେଣୁ ସେଠି ସେ କହୁଛନ୍ତି କାମାତ୍ମଜ ବୋଇଲେ ସେ ପ୍ରଦ୍ୟୁମ୍ନର ପୁତ୍ର ବି ଜାଣିଥାଇପାରନ୍ତି ନଥାଇପାରନ୍ତି, କିନ୍ତୁ ଯେ ରୂପ ଦେଖିଲେ ଏତେ ସୁନ୍ଦର ରୂପ, ସେ କାମଦେବଙ୍କର ପୁତ୍ର ଭଳି ତାଙ୍କୁ ଲାଗିଲା, ଏତେ ସୁନ୍ଦର ରୂପ ରହିଛି। ତେଣୁ ସେ କହୁଛନ୍ତି କାମାତ୍ମଜଂ ତଂ ଭୁବନୈକ ସୁନ୍ଦରମ୍। ଭୁବନ ତ୍ରିଭୁବନ, ଭୁବନ କହିଲେ ଖାଲି ପୃଥିବୀର ଯେ ସୁନ୍ଦର ବ୍ୟକ୍ତି ଥିଲେ ସେ ନୁହଁ, ତ୍ରିଭୁବନ ତିନି ଭୁବନ ଆମେ ବର୍ଣ୍ଣନା କରିଛେ। ପୃଥିବୀକୁ ମଝିରେ କୁହାଯାଉଛି, ମଝିରେ ରହୁଛି ପୃଥିବୀ, ଆଉ ଉପରେ 6 ଲୋକ ରହିଛି, ଆଉ ତଳେ 7 ଲୋକ ରହିଛି, ଏବଂ ତ୍ରିଭୁବନ ବୋଲି କୁହାଯାଉଛି, ତିନି ଲୋକ ବୋଲି କୁହାଯାଉଛି, ତ୍ରିଲୋକ ତ୍ରିଭୁବନ। ତେଣୁ ଏ ତ୍ରିଭୁବନରେ ଏଭଳି ସୁନ୍ଦର ବ୍ୟକ୍ତି କେହି ନା, ଭୁବନୈକ ସୁନ୍ଦରମ୍, ଏତେ ସୌନ୍ଦର୍ଯ୍ୟ ରହିଛି। କ'ଣ ସୌନ୍ଦର୍ଯ୍ୟ ରହିଛି ନା, ଶ୍ୟାମଂ ପିସଙ୍ଗାମ୍ବରମ୍ ଅମ୍ବୁଜେ କ୍ଷଣମ୍। ପ୍ରଥମେ ବାଣାସୁର ଦେଖୁଛନ୍ତି ତାଙ୍କ ଶରୀର ରଙ୍ଗ କିଭଳି ରହିଛି ନା, ଶ୍ୟାମବର୍ଣ୍ଣ, ଶ୍ୟାମ, ଏବଂ ସେ ବସ୍ତ୍ର କିଭଳି ପରିଧାନ କରିଛନ୍ତି ନା, ପିସଙ୍ଗାମ୍ବରମ୍। ପିସଙ୍ଗ କହିଲେ ପୀତବର୍ଣ୍ଣ ବା ହଳଦିଆ ବର୍ଣ୍ଣ, ହଳଦିଆ ବର୍ଣ୍ଣର ବସ୍ତ୍ର ପରିଧାନ କରିଛନ୍ତି ପିସଙ୍ଗାମ୍ବର, ଅମ୍ବର କହିଲେ ବସ୍ତ୍ର, ଏବଂ ଅମ୍ବୁଜେ କ୍ଷଣମ୍। ତାପରେ ସେ ଦେଖୁଛନ୍ତି ତାଙ୍କର ଚକ୍ଷୁ କିଭଳି ରହିଛି ନା, ଅମ୍ବୁଜେ କ୍ଷଣମ୍, ପଦ୍ମଲୋଚନ ଭଳି ରହିଛି, ଏତେ ସୁନ୍ଦର ରୂପ ରହିଛି ପଦ୍ମଲୋଚନ, ଅମ୍ବୁଜେ କ୍ଷଣମ୍, ଏବଂ ବୃହତ୍ ଭୁଜଂ କୁଣ୍ଡଳ କୁନ୍ତଳ ତ୍ୱିଷା। ତାଙ୍କର ବାହୁ ଯେଉଁ ରହିଛି ବୃହତ୍ ଭୁଜଳ, ବୃହତ୍ ଭୁଜଂ, ବୃହତ୍ ଭୁଜଂ କହିଲେ ବହୁତ ଆଜାନୁ ଲମ୍ବିତ ଭୁଜ, ଜାନୁ ପର୍ଯ୍ୟନ୍ତ ଲମ୍ବିଛି ଯେଉଁ ଭୁଜ, ସେଇଭଳି ବୃହତ୍ ଭୁଜଂ, ବୃହତ୍ ଭୁଜ କୁଣ୍ଡଳ କୁନ୍ତଳ ତ୍ୱିଷା। ତାଙ୍କର ମସ୍ତକରେ ଯେଉଁ କେଶରାଜି ରହିଛି, କୁଣ୍ଡଳ କୁଣ୍ଡଳ କହିଲେ କର୍ଣ୍ଣରେ କୁଣ୍ଡଳ ଧାରଣ କରିଛନ୍ତି, ବହୁତ ରତ୍ନ କୁଣ୍ଡଳ ଧାରଣ କରିଛନ୍ତି, ବହୁତ ସୁନ୍ଦର ଦେଖାଯାଉଛି ତାଙ୍କର ମୁଖକୁ ସେ କୁଣ୍ଡଳ ବହୁତ ସୁନ୍ଦର ଦିଶୁଛି, ଏବଂ କୁନ୍ତଳ ତ୍ୱିଷା। କୁନ୍ତଳ କହିଲେ ତାଙ୍କର ଯେଉଁ କେଶରାଜି ରହିଛି, କୁନ୍ତଳ କେଶ, ତେଣୁ ସେଇ କୁନ୍ତଳ କେଶରେ ତାଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଉଛି, ଏଇଭଳି ରହିଛି ତାଙ୍କ ସୌନ୍ଦର୍ଯ୍ୟ। ସ୍ମିତାବଲୋକେନ, ସେ ସ୍ମିତହାସ୍ୟ କରୁଛନ୍ତି, ସ୍ମିତାବଲୋକେନ ସ୍ମିତହାସ୍ୟ କରୁଛନ୍ତି, ଚ ମଣ୍ଡିତାନନମ୍। ଏଇଭଳି ଭାବରେ ଅନେକ ସୌନ୍ଦର୍ଯ୍ୟ ରହିଛି ତାଙ୍କର ଆନନ, ତାଙ୍କର ମୁଖ ଏଇଭଳି ଭାବରେ ଶୋଭିତ ହେଉଛି, ମଣ୍ଡିତାନନମ୍। ତାପରେ କହୁଛନ୍ତି दिव्यन्तमख्यै दिव्यन्तमख्यै प्रियम्बिनृम्णया दिव्यन्तमख्यै ସେ କ'ଣ କରୁଛନ୍ତି ନା ପଶା ଖେଳୁଛନ୍ତି ଅକ୍ଷେଇ ଅକ୍ଷେଇ କହିଲେ ପଶା ତେଣୁ ପଶା ଖେଳୁଛନ୍ତି ଦିବ୍ୟନ୍ତମ କହିଲେ ଖେଳୁଛନ୍ତି ପଶା ଖେଳୁଛନ୍ତି ପ୍ରିୟା ବି ନୃମ୍ଣୟା ପ୍ରିୟା କହିଲେ ଉଷାଙ୍କ ସହିତ ଏଇଭଳି ଭାବରେ ଖେଳୁଛନ୍ତି ଅଭିନୃମ୍ଣୟା କହିଲେ ବହୁତ ମଙ୍ଗଳ ଦୁଶନ୍ତି ସିଏ ସର୍ବମଙ୍ଗଳମୟ ନୃମ୍ଣୟା ତଦଙ୍ଗ ସଙ୍ଗ ସ୍ତନ କୁଙ୍କୁମ ସ୍ରଜମ ସେ ଯେଉଁ ଫୁଲମାଳ ପରିଧାନ କରିଛନ୍ତି ଇଏ ଉଷାଙ୍କର ଅଙ୍ଗ ସଙ୍ଗରେ ତାଙ୍କର ବକ୍ଷର ଯେଉଁ କୁଙ୍କୁମ ଇତ୍ୟାଦି ସବୁ ରହିଛି ସେ ସ୍ରଜରେ ବା ସେ ଫୁଲମାଳରେ ସେସବୁ ବର୍ଣ୍ଣ ରହିଛି କୁଙ୍କୁମ ସବୁ ଲାଗିଛି ଏଇଭଳି ଭାବେ ଦେଖିଲେ ବାଣାସୁର ଦେଖୁଛନ୍ତି ଗୋଟେ ପରେ ଗୋଟେ ଦେଖୁଛନ୍ତି ତାକୁ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ଏବଂ ବାହୁ ଦଧାନ ମଧୁମଲ୍ଲିକା ଶ୍ରୀତାଙ୍ଗ ବାହୁ ମଝିରେ ଫୁଲମାଳଟି ରହିଛି ଦୁଇ ବାହୁ ମଝିରେ ଫୁଲମାଳଟି ରହିଛି ତେଣୁ ବାହୁ ଦଧାନ ଏଇ ଫୁଲମାଳକୁ ସେ ଧାରଣ କରିଛନ୍ତି ମଧୁମଲ୍ଲିକା ଶ୍ରୀତାଙ୍ଗ ମଧୁମଲ୍ଲିକା କହିଲେ ମହୁମାଛିମାନେ ସେଠି ବସିଛନ୍ତି ସେ ଫୁଲରେ ବସୁଛନ୍ତି ଏଠି ସୁଗନ୍ଧି ରହିଛି ତା'ର ସୁବାସ ଏଭଳି ରହିଛି ମହୁମାଛିମାନେ ସେଠି ବସୁଛନ୍ତି ମହୁମାଶ୍ରୀତାଙ୍ଗ ତସ୍ୟାଗ୍ର ଆସୀନମ ଅବେକ୍ଷ ବିସ୍ମିତ ତସ୍ୟ ତାଙ୍କର ଆଗରେ ବା ଏ ଯେଉଁ ଆମର ଯେଉଁ ରହିଛନ୍ତି ଉଷା ଉଷାଙ୍କର ସାମ୍ନାରେ ବସିଛନ୍ତି ଦୁଇ ଜଣ ଯାକ ସାମ୍ନାମୁଖ ହେଇକିରି ବସିଛନ୍ତି ଆସୀନମ ଅବେକ୍ଷ ବିସ୍ମିତ ଏଇଟାକୁ ଦେଖି ବିସ୍ମିତ ହେଇଗଲେ ଇଏ କେମିତି ଆସିଲେ ଏଠିକି ଏ ବ୍ୟକ୍ତି ଜଣକ ଏଇଭଳି ଭାବରେ ସେ ଚିନ୍ତା କରୁଛନ୍ତି ଅବେକ୍ଷ ବିସ୍ମିତା ବିସ୍ମିତ କେମିତି ଇଏ ଏଠିକି ଆସିଲେ ଆମର ଏ ଅନ୍ତପୁରକୁ ଏଇଭଳି ଭାବରେ ବର୍ଣ୍ଣନା କରାଯାଉଛି ତେଣୁ ଏଇସବୁ କୁହାଯାଉଛି ଭାଷ୍ୟରେ ସନାତନ ଗୋସ୍ୱାମୀ କହୁଛନ୍ତି ଯଦୁତ୍ ବହତ୍ ତ୍ୱମେବ ଦର୍ଶୟନ୍ ତଂ ବର୍ଣ୍ଣୟତି ତା ପୂର୍ବ ଶ୍ଳୋକରେ କୁହାଗଲା ଯଦୁଦ୍ବହ ଯଦୁକୂଳର ଭୂଷଣ ଅନିରୁଦ୍ଧ ତାଙ୍କୁ ସେ ଦେଖିଲେ ଦର୍ଶନ ତାଙ୍କୁ ବର୍ଣ୍ଣୟତି କିଭଳି ଭାବରେ ସେ ଦେଖିଲେ ଦର୍ଶନ କଲେ ସେଇଟା ବର୍ଣ୍ଣନା କରାଯାଉଛି ଦ୍ୱାଭ୍ୟାଂ ଦୁଇଟି ଶ୍ଳୋକରେ ବର୍ଣ୍ଣନା କରାଯାଉଛି କାମସ୍ୟ ପ୍ରଦ୍ୟୁମ୍ନସ୍ୟ ଆତ୍ମଜତ୍ୱାଦେବ କାମ କାମଦେବ ବହୁତ ସୁନ୍ଦର କାମ ଏ ଭୌତିକ ଜଗତ ହେଉଛି କାମରେ ସମସ୍ତେ ପୁରୁଷ ସ୍ତ୍ରୀ ଆକର୍ଷଣ ରହିଛି କାମ ଆକର୍ଷଣ ରହିଛି ଭୌତିକ ଜଗତ ଗୋଟିଏ ପୁରୁଷ ଗୋଟେ ସ୍ତ୍ରୀର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଯାଉଛି ଏବଂ ଗୋଟିଏ ସ୍ତ୍ରୀ ମଧ୍ୟ ଗୋଟେ ପୁରୁଷର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଯାଉଛି ଇଏ ହେଉଛି କାମଦେବଙ୍କର ଏଠି ଚାଲିଛି ପ୍ରଭାବ ରହିଛି କାମଦେବଙ୍କ ପ୍ରଭାବ ତେଣୁ ଏ କାମଦେବଙ୍କ ପ୍ରଭାବରେ ସମସ୍ତେ ମୋହିତ ହୋଇକି ରହୁଛନ୍ତି ତେଣୁ ଭଗବାନ ଯେଉଁ ରୂପ ରହିଛି କାମଦେବ ମଧ୍ୟ ସେ ରୂପକୁ ଦେଖିଲେ ସେ ମୋହିତ ହୋଇଯିବେ ରହିଛି ଭଗବାନଙ୍କ ରୂପ କାମଦେବଙ୍କ ରୂପ ଯଦିଓ ବହୁତ ସୁନ୍ଦର କିନ୍ତୁ ଭଗବାନଙ୍କ ରୂପ କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ କୋଟିଏ କନ୍ଦର୍ପ ବା କୋଟିଏ କାମଦେବଙ୍କର ରୂପ ମିଶ୍ରିତ ହେଲେ ଯେଉଁଭଳି ଭାବେ ରହିବ ତାଙ୍କଠାରୁ ଅଧିକ ତାଙ୍କର ଭଗବାନ ବିଶେଷ ଶୋଭମ ଭଗବାନ ରୂପ ଏହିଭଳି ଭାବେ ରହିଛି ତେଣୁ ପ୍ରଦ୍ୟୁମ୍ନସ୍ୟାତ୍ମଜତ୍ୱାତ୍ ଏବ ପ୍ରଦ୍ୟୁମ୍ନଙ୍କର ପୁତ୍ର ପ୍ରଦ୍ୟୁମ୍ନ ହେଉଛନ୍ତି କାମଦେବଙ୍କର ଅବତାର ମୋତେ କୁହାଯାଉଛି ଆମେ ଆଗରୁ ବର୍ଣ୍ଣନା କରିଛେ ତେଣୁ ଭୁବନେଶୁ ଏକମ୍ ଭୁବନେକ ସୁନ୍ଦରମ୍ ଏକମ୍ କହିଲେ ଅଦ୍ୱିତୀୟମ୍ ସୁନ୍ଦରମ୍ ଏଭଳି ଆଉ ସୌନ୍ଦର୍ଯ୍ୟ ନାହିଁ କାହାର ଦ୍ୱିତୀୟ ବ୍ୟକ୍ତି ଆଉ କେହି ନାହାନ୍ତି ଏଭଳି ରହିଛି ଭୁବନେକ ସୁନ୍ଦରମ୍ ତେଣୁ ସୌନ୍ଦର୍ଯ୍ୟମେବ ଆହ କିଭଳି ଭାବରେ ତାଙ୍କ ସୌନ୍ଦର୍ଯ୍ୟ ରହିଛି ନା ଶ୍ୟାମ ଇତ୍ୟାଦି ନା ତାଙ୍କର ଶରୀର ରଙ୍ଗ ଶ୍ୟାମବର୍ଣ୍ଣ ଶ୍ୟାମଂ ତ୍ରିଭଙ୍ଗ ଲଳିତଙ୍କ ନିହତ ପ୍ରକାଶମ ସେଇଭଳି ଭାବରେ ଭଗବାନ ଏଇ ଅନିରୁଦ୍ଧଙ୍କର ମଧ୍ୟ ସେଇଭଳି ଶ୍ୟାମବର୍ଣ୍ଣ ଶରୀର ଏବଂ ପ୍ରାବୃତ କାଳେ ବି ବସନ୍ତ ଭବ ମଲ୍ଲିକା ଇତି ବାଣସ୍ୟ ଭୀତା ତତ୍ପୁରୀ ସର୍ବେଷାମ ଋତୁନାମ ସନ୍ନିପାତ ଇଏ ଆମେ ବର୍ଣ୍ଣନା କରିଥିଲେ ଆମେ ବର୍ଣ୍ଣନା କରାଯାଇଛି ଆମେ ମୋତେ କହିଥିଲୁ ଇଏ ହେଉଛି ବୈଶାଖ ମାସ ଯେ ଯେ ଶୁକ୍ଳପକ୍ଷ ଦ୍ୱାଦଶ ତିଥିର ଘଟଣା, ରାତିରେ ସ୍ୱପ୍ନ ଦେଖିଥିଲେ। ତେଣୁ ବୈଶାଖ ଜ୍ୟେଷ୍ଠ ଏଇଭଳି ଭାବରେ ଖରା ମାସ ଚାଲିଛି, ଏବଂ ଇଏ ପରେ ଆସିଗଲା ଗ୍ରୀଷ୍ମ, ପରେ ବର୍ଷା ଆସିଗଲା, ବର୍ଷା ଋତୁ ଆସିଗଲା, ଚାରି ଚତୁର୍ମାସ ଚତୁର୍ମାସ ଆସିଗଲା। ତେଣୁ ପ୍ରାଭୃତ କାଳେ ବି ଆମେ କହିଥିଲେ ସେ ଯଦି ଆସିଥିଲେ କେତେ ଦିନ ବିତିଗଲା ସେ ଜାଣିପାରିଲେ ନାହିଁ, ଅନେକ ଦିନ ବିତିଗଲା, ଅନ୍ତତଃ ପକ୍ଷେ ମାସେରୁ ଉର୍ଦ୍ଧ ଚାଲିଗଲା, ଦେଢ଼ ମାସ ପାଖେଇ ଚାଲିଗଲା, ବର୍ଷା ଦିନ ଆସିଗଲା। ତେଣୁ ଏଠି କୁହାଯାଉଛି ପର ଅଧ୍ୟାୟରେ ବର୍ଣ୍ଣନା କରାଯିବ, ବର୍ଷ ଚାରି ମାସ ଯେଉଁ ଦ୍ୱାରକାରେ ଅନିରୁଦ୍ଧଙ୍କ ବିରହରେ ସମସ୍ତେ ବହୁତ ମନ ଦୁଃଖରେ ରହିଥିବେ, ଜାଣିବ ଭଗବାନ ସେ ସବୁ ଜାଣନ୍ତି, କିନ୍ତୁ ଭଗବାନ ଲୀଳା ଏଭଳି ରହିଛି। ନାରଦ ମୁନି ଯାଇ ଖବର ଦେବେ ଯେ ଅନିରୁଦ୍ଧ ଏଇଭଳି ବନ୍ଦୀ ହୋଇକି ପଡ଼ିଛନ୍ତି, ବର୍ତ୍ତମାନ ଏଇ ବନ୍ଦୀ ହେବେ। ତେଣୁ ବସନ୍ତ ଋତୁରେ ଇଏ ମଲ୍ଲି ଫୁଲ ହୁଏ ନାହିଁ, କିନ୍ତୁ ମଲ୍ଲି ଫୁଲର ମାଳ ଯେଉଁ ପିନ୍ଧିଛନ୍ତି, ମଲ୍ଲିକା ଯେଉଁ କୁହାଗଲା ନା, ମଧୁମଲ୍ଲିକା ଯେଉଁ ରହିଛି, ମଧୁମଲ୍ଲିକା ସହିତ ମଧୁମଲ୍ଲିକା ଇଏ ମଧୁମଲ୍ଲି ଯେଉଁ ରହିଛି, ଇଏ ମଧୁମଲ୍ଲିକା କେମିତି ଆସିବ, ଏଇଟା ତ ବସନ୍ତ ଋତୁରେ ହେବା କଥା, ବର୍ଷା ଋତୁରେ କେମିତି ଆସିଲା। ଏଠି ଶୀତ ସନାତନ ଗୋସ୍ୱାମୀ କହୁଛନ୍ତି, ସର୍ବେଷାମ ଋତୁଣାଙ୍କ ସନ୍ନିପାତ, ବାଣଙ୍କ ଭୟରେ ସବୁ ଋତୁମାନେ ଏକ ସମୟରେ ସେଠି ରହୁଥିଲେ, କେହି ସେ କହିପାରିବେନି ବର୍ତ୍ତମାନ ଆମେ ଶୀତଦିନେ ଛଟପଟ ହେଉଛେ, କିନ୍ତୁ ସେଠି ସବୁ ଋତୁ ରହିଛି, ଶୀତଦିନେ ମଧ୍ୟ ସେଠି ବସନ୍ତ ଋତୁର ପ୍ରଭାବ ରହିଛି, ଏଭଳି ଭାବରେ ସବୁ ଋତୁର ପ୍ରଭାବ ଏକ ସମୟରେ ରହୁଛି, ଏଇଟା ବୁଝିବାକୁ ପଡ଼ିବ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଯେଉଁ ରୂପ ସୌନ୍ଦର୍ଯ୍ୟ ରହିଛି ସେ ଦେଖୁଛନ୍ତି, ଦେଖିକରି କ'ଣ କରୁଛନ୍ତି, ତାପରେ ଶ୍ଳୋକ ସତଂ ପ୍ରବିଷ୍ଟଂ ବୃତମାତା ତାଇ ଭୀର ଭଟ୍ଟୈରଣିକୈରବଲୋକ୍ୟ ମାଧବ ଉଦ୍ୟମ୍ୟ ମୌର୍ବଂ ପରିଗଂ ବ୍ୟବସ୍ଥିତ ଯଥାନ୍ତକୋ ଦଣ୍ଡଧରୋ ଜିଘାଶୟା। ତେଣୁ ଏସବୁ ଦେଖିକରି ତାଙ୍କ ସାଙ୍ଗରେ ଯେଉଁ ସୈନ୍ୟମାନେ ସବୁ ଆସିଥିଲେ ବାଣଙ୍କ ସାଙ୍ଗରେ, ବାଣଙ୍କ ବାଣସୁର ସହିତ, ସେମାନେ ସବୁ ସତଂ ପ୍ରବିଷ୍ଟଂ ମୃତମାତତାଇ ବି ଆତତାଇ ଇଏ ଆଙ୍କୁ ଆଙ୍କୁ ତାଙ୍କୁ ମାରିବା ପାଇଁ ଚାହୁଁନଥିଲେ, ତାଙ୍କୁ ବନ୍ଦୀ କରିବା ପାଇଁ ଚାହୁଁଥିଲେ, ବାଣାସୁର ଚାହୁଁଥିଲେ ତାଙ୍କୁ ବନ୍ଦୀ କରିବା ପାଇଁ। ତେଣୁ ସେମାନେ ଯେତେବେଳେ ତାଙ୍କର ଅସୁରମାନେ ସୈନ୍ୟମାନେ ତାଙ୍କୁ ଘେରିଗଲେ, ସେହି ସମୟରେ ଭଟ୍ଟେଇ ରଣିକେଇ ରବଲୋକ୍ୟ ମାଧବ, ଭଗବାନଙ୍କୁ ଏଠି ମାଧବ ଶବ୍ଦ ବର୍ଣ୍ଣନା କରାଯାଇଛି, ମାଧବ ମା ଅର୍ଥ ହେଉଛନ୍ତି ରାଧାରାଣୀ ବା ଲକ୍ଷ୍ମୀ, ତାଙ୍କର ଧବ ବା ତାଙ୍କର ସ୍ୱାମୀ ଭଗବାନ କୃଷ୍ଣ ବା ଅନିରୁଦ୍ଧ, ଏମାନେ ସବୁ ଚତୁର୍ଭୁଜ। ତେଣୁ ମାଧବ ତାଙ୍କୁ ଦେଖିଲେ, ଭଟ୍ଟେଇ ରଣିକେଇ ରବଲୋକ୍ୟ, ବହୁତ ସୈନ୍ୟମାନେ ସବୁ ଆସିଛନ୍ତି, ତାଙ୍କୁ ଦେଖିକରି ଅନିରୁଦ୍ଧ କ'ଣ କଲେ, ଉଦ୍ୟମ ମୌର୍ବଂ ପରିଘଂ ବ୍ୟବସ୍ଥିତ, ତାଙ୍କ ପାଖରେ ଗୋଟେ ଗଦା ଥିଲା, ମୌର୍ବ୍ୟଂ ପରିଘଂ, ଏ ଯେଉଁ ପରିଘ ବା ଗଦା ବା ଗୋଟେ ଅସ୍ତ୍ର ଧାରଣ କରିଛନ୍ତି, କିଭଳି ଭାବରେ ସେଇଟା ନା ମୌର୍ବମ୍ ଗୋଟେ ପ୍ରକାର ମେଟାଲରେ ସେ ସେଇଟା ତିଆରି, ସେଇଟାକୁ ଉଦ୍ୟମ ସେଇଟା ଧାରଣ କରିକିରି ଯଥାନ୍ତକୁ ଦଣ୍ଡ ଧରୁଛି ଘାସ, ଯଦି ବହୁତ ସୈନ୍ୟମାନେ ଆସୁଛନ୍ତି କିନ୍ତୁ ଏକୁଟିଆ, କିନ୍ତୁ ତଥାପି ସିଏ ସେ ଯେଉଁ ଦଣ୍ଡକୁ ଯେଉଁ ଧାରଣ କରୁଛନ୍ତି ପରିଘକୁ, କିଭଳି ଲାଗୁଛି ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ସୈନ୍ୟମାନେ ଯେଉଁ ଦେଖୁଛନ୍ତି ତାଙ୍କୁ, ଦେଖିକି ତାଙ୍କୁ କିଭଳି ଭାବରେ ଫିଲିଙ୍ଗ ଆସୁଛି ବା ତାଙ୍କର ଭାବଟା କ'ଣ ଆସୁଛି ନା, ଯଥା ଅନ୍ତକୁ ଦଣ୍ଡ ଧରୁଛି ଘାସ, ଏହା ଅନ୍ତକୁ କହିଲେ ଯମରାଜ, ଯିଏ ଅନ୍ତ କରୁଛନ୍ତି ଅନ୍ତକ ଯମରାଜ, ଯମରାଜ ଏଭଳି ଭାବରେ ଦଣ୍ଡ ଧରୁ, ଦଣ୍ଡପାଣି ବୋଲି ଯମରାଜ ହେଉଛନ୍ତି ଦଣ୍ଡପାଣି, ଯମରାଜ ଭଗବାନଙ୍କ ଜଣେ ବିଭୂତି, ସେ ଦଣ୍ଡ ପ୍ରଦାନ କରିବା ପାଇଁ ରହିଛନ୍ତି, ଏବଂ ସେ ଜଣେ ମଧ୍ୟ ମହାଜନ, ଭାଗବତ ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ସେ ମହାଜନ, ମହାଜନ କଥା କଥାରେ ସବୁ ବର୍ଣ୍ଣନା କରିଛି କରାଯାଇଛି। ତେଣୁ ଯେତେ ଯିଏ ହୁଅନ୍ତୁ ନା କାହିଁକି ସମସ୍ତଙ୍କୁ ମୃତ୍ୟୁବରଣ କରିବା ପାଇଁ ପଡ଼ିବ, ଯମରାଜ ରହିଛି, ଯମରାଜ ଭୟ ସବୁଠୁ ବଡ଼ ଭୟ ହେଉଛି ଭୌତିକ ଜଗତରେ ମୃତ୍ୟୁ ଭୟ, ଆଜି ସୈନ୍ୟମାନେ ଯେଉଁ ରହିଛନ୍ତି ତାଙ୍କୁ ଦେଖିକିରି ଭଗବାନ ସେ ଯେଉଁ ଅନିରୁଦ୍ଧଙ୍କୁ ଦେଖିକିରି ତାଙ୍କୁ ଲାଗୁଛନ୍ତି ଏତେ ସୌନ୍ଦର୍ଯ୍ୟ ରହିଛି ତାଙ୍କର, କିନ୍ତୁ ତାଙ୍କୁ ସେ ଦଣ୍ଡ ଧାରଣ ବା ପରିଘକୁ ଧାରଣ କରିଛନ୍ତି, ତାଙ୍କୁ ଲାଗୁଛନ୍ତି ସ୍ୱୟଂ ଯମରାଜ, ଯମରାଜ ସେ ଏଇଭଳି ଭାବରେ ଭୟଭୀତ ହୋଇଛନ୍ତି, ଜିଘାସେୟା ତାଙ୍କୁ ହତ୍ୟା କରିବା ପାଇଁ ଉପସ୍ଥିତ ରହିଛନ୍ତି। ତେଣୁ ଏ ଭୌତିକ ଜଗତରେ ଯେଉଁ ରହିଛି ମୃତ୍ୟୁ ଭୟଟା ହେଉ ସବୁଠାରୁ ବଡ଼ ଭୟ। ଇଏ ଯେଉଁ ଭୟ ରହିଛି ମୃତ୍ୟୁ ପବର୍ଗ ପବର୍ଗ ଭୌତିକ ଜଗତକୁ ପବର୍ଗ ବୋଲି କୁହାଯାଉଛି। ପଭ ବଭ ମ ପରେ ସମସ୍ତେ ପରିଶ୍ରମ କରୁଛନ୍ତି, ପରିଶ୍ରମ କରିକି ମଧ୍ୟ ଫେଣ ବାହାରୁଛି ଏବଂ ଏତେ ସବୁ କରିକି ମଧ୍ୟ ସବୁ ବ୍ୟର୍ଥ ହୋଇଯାଉଛି ଏବଂ ସମସ୍ତଙ୍କର ଭୟ ରହୁଛି ଏବଂ ସବୁଠାରୁ ବଡ଼ ଭୟ ହେଉଛି ମୃତ୍ୟୁ ଭୟ। ଭୌତିକ ଜଗତ କହିଲେ ମୃତ୍ୟୁ ଭୟ ସମସ୍ତଙ୍କର ରହିଛି। ସମସ୍ତଙ୍କର କହିଲେ ଯେଉଁମାନେ ଧୀର ବ୍ୟକ୍ତି ନୁହନ୍ତି, ଯେଉଁମାନେ ଧୀର ବ୍ୟକ୍ତି ତାଙ୍କ ପାଖରେ କୌଣସି ଭୟ ନାହିଁ, ସେମାନେ ଅଭୟଙ୍କ ତାଙ୍କର କୌଣସି ଭୟ ନାହିଁ, ଭଗବାନ ଶରଣରେ ଆଶ୍ରୟ ନେଇଛନ୍ତି ତାଙ୍କର କୌଣସି ମୃତ୍ୟୁ ଭୟ ମଧ୍ୟ ତାଙ୍କ ପାଖରେ ନଥାଏ, ମୃତ୍ୟୁର ଭୟ ମଧ୍ୟ ନଥାଏ। ଏମିତିକି ଆମର ଧ୍ରୁବ କବି ବିଷୟରେ ବର୍ଣ୍ଣନା କରାଯାଇଛି, ମୃତ୍ୟୁ ଆସି ପହଞ୍ଚିଗଲେ ତାଙ୍କ ସାମ୍ନାରେ, ଯେତେବେଳେ ଧ୍ରୁବ ମହାରାଜଙ୍କ ବିଷୟ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ମୃତ୍ୟୁ ଆସି ସ୍ୱୟଂ ଉପସ୍ଥିତ ହୋଇଗଲେ ତାଙ୍କ ସାମ୍ନାରେ। ତାଙ୍କ ପାଇଁ ଧ୍ରୁବ ଲୋକରୁ ଧ୍ରୁବ ଲୋକ ବର୍ତ୍ତମାନ ମଧ୍ୟ ସେ ରହିଛନ୍ତି ଧ୍ରୁବ ଲୋକରେ, ଧ୍ରୁବ ଲୋକରୁ ଗୋଟେ ବିମାନ ଆସିଥିଲା, ସେଇ ବିମାନ ଆରୋହଣ କରିବା ପାଇଁ ଯାଉଛନ୍ତି ସେହି ସମୟରେ ତଥା କ'ଣ ଇଏ ଯେଉଁ ରହିଛନ୍ତି ଇଏ ଏଇ ମୃତ୍ୟୁକୁ ଦେଖିକିରି ସିଏ କହୁଛନ୍ତି ମୁଁ କହୁଛି ଯମରାଜ, ସେ କହୁଛନ୍ତି ମୁଁ ହେଉଛି ଯମରାଜ ମୃତ୍ୟୁ, ତେଣୁ ଆପଣ ଯିବେ ଗୋଟେ ଦିବ୍ୟ ଶରୀର ପ୍ରାପ୍ତ ହେବେ, ଆପଣଙ୍କ ଭୌତିକ ଶରୀରକୁ ଏଇଠି ପ୍ରଦାନ କରନ୍ତୁ। ତଦୁ ଉତ୍ତାନ ପାଦ ପୁତ୍ର ଦଶ ଅନ୍ତକମାଗତ, ଉତ୍ତାନ ପାଦଙ୍କ ପୁତ୍ର ଧ୍ରୁବ ମହାରାଜ ଯେତେବେଳେ ଦେଖିଲେ ଅନ୍ତକମ, ଏଠି ଅନ୍ତକମ ଶବ୍ଦ ବ୍ୟବହାର କରାଯାଇଛି, ଯଥା ଅନ୍ତକୋ ଦଣ୍ଡ ଧରୁ ଜିଘାଂସେୟା, ଅନ୍ତକ ସେ ଅନ୍ତ କରିବେ ସମସ୍ତଙ୍କର, ତେଣୁ ଏଇଟାକୁ ଯେତେବେଳେ ଦେଖିଲେ ଧ୍ରୁବ ମହାରାଜ କହିଲେ ଠିକ୍ ଅଛି, କହିକିରି କହିଲେ ତୁମେ ଗ୍ରହଣ କର ମୋର ଶରୀର ଗ୍ରହଣ କର। ଏଇଭଳି କହିଲେ ଯେତେବେଳେ ଯମରାଜ ମସ୍ତକୁ ନୁଆଁଇ ଦେଉଛନ୍ତି, ଧ୍ରୁବ ମହାରାଜ କ'ଣ କଲେ ନା ତାଙ୍କ ମସ୍ତକ ଉପରେ ପାଦ ରଖିକିରି ଗୋଟେ ପାଦ ରଖିକି ଆଉ ଗୋଟେ ପାଦ ପକାଇଦେଲେ, ଆରୁଢ ଅଦ୍ଭୁତ ଗୃହମ ସେ ଯେଉଁ ବିମାନ ଆସିଥିଲା ଅଦ୍ଭୁତ ବିମାନ ଅଦ୍ଭୁତ ଗୃହମ ସେଠି ପ୍ରବେଶ କଲେ, ଯମରାଜ ମଥାରେ ମସ୍ତକ ରଖି ସେ ଗଲେ। ସମସ୍ତଙ୍କର ଭୟ ରହିଛି କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ତାଙ୍କର ଭୟ ନଥାଏ, ଏମିତିକି ମୃତ୍ୟୁ ଭୟ ନଥାଏ। ତେଣୁ ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ କ'ଣ ଯେଉଁଭଳି ଭାବରେ କ'ଣ ଏଇ ଆମେ ଶରୀରକୁ ପରିବର୍ତ୍ତନ କରୁଛେ, ଇଏ ପ୍ରଥମ ଜ୍ଞାନ ଭଗବତ ଗୀତାରେ ଭଗବାନ ଦେଇଛନ୍ତି, ପ୍ରଥମେ ଏଇ ଜ୍ଞାନଟି ଦେଲେ ଯେତେ ଯଥା କ'ଣ ପ୍ରଥମେ ଆମେ ଆମେ ସମସ୍ତେ ପ୍ରଥମେ ଛୋଟ ପିଲା ଥିଲେ, ଦେହିନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା, ଆମେ ଆମେ ହେଉଛୁ ଦେହି, ଆମେ ଦେହ ନୁହେଁ, କିନ୍ତୁ ଶତକଡ଼ା ଅନେଶତ ଭାଗ ଲୋକ ଭାବନ୍ତି ଆମେ ହେଉଛୁ ଦେହ। ତେଣୁ ଇଏ ଜ୍ଞାନଟି ପ୍ରଥମେ ଭଗବାନ ଦେଇଛନ୍ତି ଆମେ କିଏ ଆମର ପ୍ରକୃତ ପରିଚୟ, ଇଏ ହେଉଛି ସାଂଖ୍ୟଯୋଗ। ଦ୍ୱିତୀୟ ଅଧ୍ୟାୟରେ ସାଂଖ୍ୟଯୋଗରେ ଭଗବାନ ଆମକୁ କହୁଛନ୍ତି ଆମେ କିଏ, ତେଣୁ ଏଠି ସେ କହୁଛନ୍ତି ଭଗବାନ କହୁଛନ୍ତି ଦେହି ନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା, ଏ ଶରୀରରେ ଆମେ ଆମର ମନେ ଅଛି ଆମେ ଛୋଟ ପିଲା ଥିଲେ, ତାପରେ ବଡ଼ ହେଲେ, ତାପରେ ଆସ୍ତେ ଆସ୍ତେ ବୃଦ୍ଧି ହୋଇକି ଏବେ ବୃଦ୍ଧ ଅବସ୍ଥା ଜଣେ ପ୍ରାପ୍ତ ହେବ, କ'ଣ ଦେହି ନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା, ତେଣୁ ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତତ୍ର ନ ମୁହ୍ୟତି। ତେଣୁ ସେହିଭଳି ଭାବରେ ଜଣେ ଯେତେବେଳେ ମୃତ୍ୟୁବରଣ କରୁଛନ୍ତି ସେତେବେଳେ ସିଏ ଶରୀର ତ୍ୟାଗ କରିବେ, ତେଣୁ ସେମାନେ ଧୀର ବ୍ୟକ୍ତି ଯେଉଁମାନେ ସେତେବେଳେ ବିଚଳିତ ହୁଅନ୍ତି ନାହିଁ, କାରଣ ସେ ଜାଣନ୍ତି ଏ ଶରୀର ପରିବର୍ତ୍ତନରେ ତାଙ୍କର ପରିବର୍ତ୍ତନ ହୁଏ ନାହିଁ, ବରଂ ସେମାନେ କିଭଳି ଭାବରେ ଚିନ୍ତା କରନ୍ତି ମୃତ୍ୟୁକୁ, ବାଂସାସ ଜୀର୍ଣ୍ଣାନ ଯଥା ବିହାୟ ନବାନୀ ଗୃଣାନ୍ତି ନରୋପରାଣି ତଥା ଶରୀରାଣି ବିହାୟ ଜୀର୍ଣ୍ଣାନି ଅନ୍ୟାନି ସଂଜାତି ନବାନି ଦେହି। ତେଣୁ ସେ ଆମେ ଯେମିତି ନୂଆ ଗୋଟେ ବସ୍ତ୍ର ଆସିଲେ ପୁରୁଣା ବସ୍ତ୍ର ପୁରୁଣା ହୋଇଗଲା ଛିଣ୍ଡିଗଲା ତାକୁ ଫିଙ୍ଗି ଦେଇକରି ନୂଆ ବସ୍ତ୍ର ପରିଧାନ କରୁଛୁ, ସେଥିରେ ମନ ଦୁଃଖ କରୁନାହିଁ ବରଂ ଆନନ୍ଦିତ ହେଉଛି ନୂଆ ବସ୍ତ୍ର ପରିଧାନ କରିଛ ବୋଲିକି, ଫେଷ୍ଟିଭାଲ ମାନଙ୍କରେ ସବୁ ନୂଆ ବସ୍ତ୍ର ପରିଧାନ କରୁଛନ୍ତି, ଏ ଆନନ୍ଦ। ତେଣୁ ସେହିଭଳି ଭାବରେ ମୃତ୍ୟୁ ସମୟରେ ସେମାନେ ଆନନ୍ଦିତ ହେବେ, କାହିଁକି ଆନନ୍ଦିତ ହେବେ ନା ତାଙ୍କର ସମୟ ଆସିଗଲା ତାଙ୍କ ଧାମକୁ ଯିବା ପାଇଁ, ଭଗବତ ଧାମକୁ ଯିବା ପାଇଁ, ଏତେ କାଳ ପର୍ଯ୍ୟନ୍ତ ଭଗବାନ ଭୁଲିକିରି ଭୌତିକ ଜଗତରେ ଛଟପଟ ହେଉଥିଲେ, ବିଭିନ୍ନ ଦୁଃଖରେ ଜର୍ଜରିତ ହେଉଥିଲେ, କିନ୍ତୁ ଆଜି ତାଙ୍କର ସମୟ ଆସିଲା, ଭଗବାନଙ୍କୁ ଧାମକୁ ଯିବେ, ଭଗବତ ଧାମ, ତେଣୁ ଯେ ଭଗବାନଙ୍କୁ ଦର୍ଶନ କରିବେ, ଭଗବତ ସ୍ମରଣ ଆସିବ, ଭଗବତ ସ୍ମୃତି ଆସିବ ସେହି ସମୟରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବାନଙ୍କୁ ସ୍ମରଣ ଆସିବ। ତେଣୁ ଭଗବାନ ସ୍ମରଣ ଆସିଲେ ସେମାନେ ଧୀର ବ୍ୟକ୍ତି ଯେଉଁମାନେ, ସେମାନେ ମୃତ୍ୟୁ ପାଇଁ କୌଣସି ତାଙ୍କର ବିଚଳିତ ହେବ ନା, ଆନନ୍ଦିତ ହେବେ ସେମାନେ। ସେମାନେ ଗୋଟେ କ'ଣ ଗୋଟେ ଇଏ ଶରୀର ପ୍ରାପ୍ତ ହେବେ, ଗୋଟେ ନିତ୍ୟ ଶରୀର ପ୍ରାପ୍ତ ହେବେ। ଆମ ସମସ୍ତଙ୍କର ଗୋଟେ ଗୋଟେ ନିତ୍ୟ ଶରୀର ରହିଛି, ସମସ୍ତଙ୍କର ନିତ୍ୟ ଶରୀର ରହିଛି। ଭଗବାନ ଭୁଲି ଯାଇଥିବାରୁ ସେ ଶରୀରଟି ବର୍ତ୍ତମାନ ଅଲଗା ଭାବେ ରହିଛି, କିନ୍ତୁ ଜଣେ ଯେତେବେଳେ ସିଦ୍ଧି ପ୍ରାପ୍ତ ହେବ ସେତେବେଳେ ସେ ଶରୀରକୁ ପ୍ରାପ୍ତ ହେବ। ଏବଂ ଯେଉଁମାନେ ପ୍ରକୃତରେ ଭଗବାନ ଶୁଦ୍ଧ ଭକ୍ତ, ସେମାନଙ୍କ ଶରୀର ଆଉ ପ୍ରାକୃତିକ ନ ପ୍ରାକୃତ ଶରୀର ନଥାଏ, ସେଇଟା ଅପ୍ରାକୃତ ଶରୀରରେ ପରିବର୍ତ୍ତିତ ହୋଇଯାଇଥାଏ। ଆମର ଭକ୍ତି ସାମନ୍ତ ସୁନ୍ଦର ନା କେଉଁଥିରେ କୁହାଯାଇଛି, ଇହା ଯଶ୍ୟ ହରେଟ ଦାସ୍ୟେ କର୍ମଣା ମନସା ଗିରା ନିଖିଳାସୁ ଅପି ଅବସ୍ଥାସୁ ଜୀବନ ମୁକ୍ତ ସ ଉଚ୍ଚତେ। ଭଗବାନ ଭକ୍ତମାନେ ତାଙ୍କର କର୍ମ ମନ ବଚନରେ ଭଗବାନ ସହିତ ଯୁକ୍ତ ହୋଇଛନ୍ତି। ଇହା ଯଶ୍ୟ ହରେଟ ଦାସ କର୍ମଣା ମନସା ଗିଚା, ତେଣୁ ନିଖିଳାସୁ ଅପି ଅବସ୍ଥାସୁ। ଆମର ସାଧାରଣତଃ ତିନି ପ୍ରକାର ଅବସ୍ଥା ରହିଛି, ଗୋଟେ ଜାଗ୍ରତ ଅବସ୍ଥା, ଗୋଟେ ସ୍ୱପ୍ନ ଅବସ୍ଥା, ଗୋଟେ ହେଉଛି ସୁପ୍ତ ଅବସ୍ଥା। ତେଣୁ ଏଇ ତିନିଟା ଅବସ୍ଥା, ନିଖିଳାସୁ ଅପି ଅବସ୍ଥା ଆସୁ ଜୀବନ ମୁକ୍ତ ସ ଉଚ୍ଚେ, ତାଙ୍କୁ ଜୀବନ ମୁକ୍ତ ବୋଲି କୁହାଯାଏ, ସେମାନେ ବଦ୍ଧ ଜୀବନ ନୁହନ୍ତି। ତେଣୁ ତାଙ୍କ ଶରୀର ମଧ୍ୟ ପ୍ରାକୃତ ଶରୀର ନୁହଁ, ସେଇଟା ଅପ୍ରାକୃତ ଶରୀର, ଅପ୍ରାକୃତ ସଚ୍ଚିଦାନନ୍ଦମୟ ଶରୀର। ଭଗବାନଙ୍କ ଯେଉଁଭଳି ଭାବରେ ତାଙ୍କ ଭକ୍ତଙ୍କ ମନରେ ସେଇଭଳି ଭାବରେ ସଚ୍ଚିଦାନନ୍ଦ ଶରୀର ସେମାନେ ପ୍ରାପ୍ତ ହୋଇଥାନ୍ତି। ତେଣୁ ଆମେ ଦେଖୁଛେ ଏ ଯେଉଁ ଶରୀର, ଆମେ ଯେଉଁ ଡ୍ରେସ୍ ପିନ୍ଧୁଛେ, ଟେଲର୍ ନେଇକିରି ତାକୁ ସବୁ ଇଏ କରିକିରି ମାପ ଫାପ ନେଇକିରି ସବୁ ଟେଲରିଂ କରିକି ସିଲେଇ ଫାଲ କରିକି ଆଣି ଦେଉଛି, ଗୋଟେ ନୂତନ ବସ୍ତ୍ର ପରିଧାନ କରୁଛେ, କିନ୍ତୁ ଭଗବାନଙ୍କର ଯେଉଁ ବ୍ୟବସ୍ଥା ରହିଛି ଶରୀର ପ୍ରାପ୍ତ ହେବା ପାଇଁ, ତାଙ୍କୁ ବହୁତ ସମୟ ଲାଗିବ ନାହିଁ ସେ ଗୋଟେ ଶରୀର ପ୍ରାପ୍ତ ହେବା ପାଇଁ। ଇମିଡ଼ିଏଟ୍ ଯେତେବେଳେ ଏ ଶରୀର ତ୍ୟାଗ କରିବେ ସେତେବେଳେ ସେ ଶରୀରରେ ପ୍ରବେଶ କରିବେ। ଯେମିତି ଆମେ ଦେଖୁଛେ ଭଗବାନଙ୍କୁ ଗୋଟେ ଲୀଳା ହେଇଥିଲା, ଭାଗବତମ ଦଶମ ସ୍କନ୍ଧ ଦଶମ ଅଧ୍ୟାୟରେ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ନବମ ଦଶମ ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ମା' ଯେତେବେଳେ କୃଷ୍ଣଙ୍କୁ ବାନ୍ଧିଛନ୍ତି ସେହି ସମୟର ଘଟଣା, ଏ ତିନି ବର୍ଷ ଲୀଳା ଭଗବାନଙ୍କର। ତେଣୁ ଏ ତିନି ବର୍ଷ ବନ୍ଧା ହୋଇକି ରହିଛନ୍ତି, ଆଉ କେହି ଖୋଲୁନାହାନ୍ତି, ତେଣୁ ସେ ଭଗବାନ ଠିଆ ହୋଇକି ମଧ୍ୟ ଯାଇପାରୁନାହାନ୍ତି, ଚାଲିକି ଯାଇପାରୁନାହାନ୍ତି, ଆଣ୍ଠି ଆଣ୍ଠିକି ଯାଉଛନ୍ତି, ଆଣ୍ଠି ଆଣ୍ଠିକି ଯାଇକିରି ତାଙ୍କର ଯେଉଁ ଅଗଣାରେ, ନନ୍ଦଙ୍କର ଅଗଣାରେ ଯେଉଁ ରହିଛି ଜାମଳାର୍ଜୁନ ବୃକ୍ଷ, ଜାମଳାର୍ଜୁନ ବୃକ୍ଷ ଭିତରେ ପ୍ରବେଶ କରିଗଲେ, ପ୍ରବେଶ କରିକିରି ଯେତେବେଳେ ପଳେଇ ଆସିଲେ, ଜାମଳାର୍ଜୁନ ବୃକ୍ଷ ଟିକି ପଳେଇ ଆସିଲେ, ବିରାଟ ବିରାଟ ବୃକ୍ଷ ଆକାଶକୁ ଛୁଇଁଛି ଏତେ, ଆଉ ଏ ଛୋଟିଆ ଗୋଟେ ଉଦୁଖଳ, ଏଇ ସବୁ ବନ୍ଧା ହୋଇଥିଲେ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ଯଶୋଦାମା ବାନ୍ଧିଲେ, ଯେତେ ବାନ୍ଧୁଛନ୍ତି ମା କୃଷ୍ଣଙ୍କୁ ସେତେବେଳେ ଦୁଇ ଆଙ୍ଗୁଳି କମିଯାଉଛି, ପୁଣି ଗୋଟେ ଦୌଡ଼ି ଆଣିଲେ ସେଇ ଦୁଇ ଆଙ୍ଗୁଳି କମିଯାଉଛି, ପୁଣି ଗୋଟେ ଦୌଡ଼ି ଆଣିଲେ ସେଇ ଦୁଇ, ଏଇଭଳି ଭାବରେ ବହୁତ ସମୟ ଚାଲିଗଲା। ଏଇଭଳି ଭାବରେ କେତେ ଗଣ୍ଠି ପଡ଼ିଛି ତା'ର କହିହେବ ନାହିଁ। ପ୍ରଭୁପାଦ ମହାରାଜ କହନ୍ତି ତାଙ୍କର କମରରେ ବା ତାଙ୍କର ଅଣ୍ଟାରେ ଯେଉଁ ଲାଗିଛି ବେଲ୍ଟରେ ଗୋଟେ ଲାଗିଛି, ସେଠି ବନ୍ଧା ହେଇଛି, ସେ ବନ୍ଧା ହେଇଛି ଭଗବାନ ପାଖରେ ଲାଗିଥିଲା କମର ଇଏ, ସେଇଟା ହେଉଛି 2 ଫୁଟ, କିନ୍ତୁ ଏ ହଜାର ହଜାର ଫୁଟର ବୌଟି ଆଣିଲେ ମଧ୍ୟ ହେଉନି, ବନ୍ଧା ହେଇପାରୁନାହାନ୍ତି, ସିଏ ଦୁଇ ଆଙ୍ଗୁଳି କମିଯାଉଛି, ତିନି ଆଙ୍ଗୁଳି ନୁହଁ କି ଏକ ଆଙ୍ଗୁଳି ନୁହଁ। ତେଣୁ ଏଇଟାକୁ ସମାଧାନ କରାଯାଇଛି, ଆଚାର୍ଯ୍ୟମାନେ କହିଛନ୍ତି କାହିଁକି ଦୁଇ ଆଙ୍ଗୁଳି କମିଯାଉଥିଲା, କିଏ କହିପାରିବେ? ଗୋଟା ହେଉଛି ଶ୍ରମ, ମାଆଙ୍କର ଶ୍ରମ, ମା ନଛୋଟ ବନ୍ଧା, ସେ କହେ ନା ମୁଁ ଯେତେବେଳେ ବାନ୍ଧିବି। ତେଣୁ ଏସବୁ ଦେଖିକିରି ଭଗବାନଙ୍କ ଐଶ୍ୱର୍ଯ୍ୟ ଶକ୍ତି ରହିଛି, ଭଗବାନଙ୍କ ଐଶ୍ୱର୍ଯ୍ୟ ସବୁ ରହିଛି, ସେମାନେ ଚାହୁଁନଥିଲେ ଭଗବାନ ବାନ୍ଧିବା ବନ୍ଧା ହେବେ ବୋଲି, ଐଶ୍ୱର୍ଯ୍ୟ ତାଙ୍କର ରହିଛି, କ'ଣ ବନ୍ଧା ହେବେ, ସେ ସମସ୍ତେ ବାନ୍ଧିବେ, ସେ କ'ଣ ବନ୍ଧା ହେବେ। ଏଇଭଳି ଭାବରେ ଐଶ୍ୱର୍ଯ୍ୟମାନେ ସେଠି ରହିଥିଲେ, ବାଧା ଦେଉଥିଲେ, ଦୁଇ ଆଙ୍ଗୁଳି କମିଯାଉଥିଲା। ତେଣୁ ଯେତେବେଳେ ଭଗବାନଙ୍କ କୃପା ଶକ୍ତି ଆସିଲା ସେତେବେଳେ ଭଗବାନ ବନ୍ଧା ହେଲେ। ତେଣୁ ପରିଶ୍ରମ ଦୃଷ୍ଟୁଆ, ମାଆଙ୍କର ପରିଶ୍ରମକୁ ଦେଖିଲେ କୃପା ଆସିତ ଭାବେ, ଭଗବାନଙ୍କ କୃପା ଆସିଲା, ତେଣୁ ଏଇ ଦୁଇଟି କାରଣରୁ ଯେତେ ବାନ୍ଧୁଥିଲେ ମଧ୍ୟ ଦୁଇ ଆଙ୍ଗୁଳି କମିଯାଉଥିଲା। ତେଣୁ ଯାହା ହଉ ଭଗବାନଙ୍କୁ ବାନ୍ଧିଥିଲେ ବାନ୍ଧିକି ଚାଲି ଯାଇଥିଲେ। ଭଗବାନ ସେଇଭଳି ଭାବରେ ବନ୍ଧା ହେଇକି ଆସନ୍ତି। ଯମୁନାର୍ଜୁନ ବୃକ୍ଷ ମଣିଷରେ ପଶିଗଲେ ସେଟାକୁ ବାହାରକୁ ପଳେଇ ଆସିଲେ, କିନ୍ତୁ ସେ ଉଦୁଖଳଟି ରହିଗଲା, ଛନ୍ଦି ହେଇଗଲା, ଆସିପାରିଲା ନାହିଁ। କିନ୍ତୁ ଭଗବାନ ଯେତେବେଳେ ଟିକେ ଜୋରରେ ଟିକେ ଟାଣିଦେଲେ, ଭଗବାନଙ୍କର ଶକ୍ତି, ଇଏ ହେଉଛି ତାଙ୍କର ଅଣ୍ଟାର ଶକ୍ତି, ଏଭଳି ଶକ୍ତି ରହିଛି ଭଗବାନଙ୍କର। ତେଣୁ ଯେଉଁ ଗଛକୁ ହଜାର ହଜାର ହାତୀ ଉପାଡ଼ି ପାରିବେ ନାହିଁ, ଇଏ ଦୁଇଟି ଯାକ ଗଛ ମଡ଼ମଡ଼ ମଡ଼ମଡ଼ ହେଇକି ବିରାଟ ଶବ୍ଦ ହେଲା, ଭୂମିକମ୍ପ ହେଲା ଭଳି ହେଲା। କିନ୍ତୁ କୃଷ୍ଣଙ୍କର କିଛି ହେଇନାହିଁ, ତାଙ୍କର ସାଙ୍ଗ ବାଳକମାନେ ମଧ୍ୟ ସେଇଠି ରହିଛନ୍ତି, କିନ୍ତୁ ତାଙ୍କର କିଛି ହେଇନାହିଁ। ତେଣୁ ଆମର କହିବାର ଉଦ୍ଦେଶ୍ୟ, ଏଇ ଯେଉଁ ବୃକ୍ଷ ଦୁଇଟି ଭାଙ୍ଗିଗଲା, ସେଇ ଦୁଇଟିରୁ ବାହାରିଲେ ଇଏ ନଳକୂପର ମଣିଗ୍ରୀବ, ନଳକୂପର ମଣିଗ୍ରୀବ ବାହାରିଲେ ସେ କ'ଣ ତାଙ୍କର ଶରୀର ଥିଲା କି ତା ଭିତରେ, ଗଛ ଭିତରେ କିଛି ନଥିଲା, ସେ ଆତ୍ମା ରୂପରେ ରହିଥିଲେ। ସୋଲ୍ ଯେଉଁ ରହିଛି ସେ ଆତ୍ମା ରହିଥିଲା। କିନ୍ତୁ ସାଙ୍ଗେ ସାଙ୍ଗେ ସେମାନେ ଦୁଇଟି ଦିବ୍ୟ ଦେହ ପ୍ରାପ୍ତ ହେଲେ। କିଏ ଦେଲା ସେଇଟା ଦିବ୍ୟ ଦେହ, କେଉଁଠୁ ଆସିଲା? ଭଗବାନ ବ୍ୟବସ୍ଥା ଏମିତି ରହିଛି, ଦିବ୍ୟ ଦେହ ଦୁଇଟି ପ୍ରାପ୍ତ ହେଲେ ସେମାନେ ଦେବତା। କୁବେରଙ୍କର ଦୁଇ ସନ୍ତାନ ଥିଲେ, ଯାମଳା ସନ୍ତାନ ଥିଲେ, ତେଣୁ ସେହି ଦିବ୍ୟ ଶରୀର ଦେବ ଶରୀର ସେମାନେ ପ୍ରାପ୍ତ ହେଲେ, ଏବଂ ଦେବ ଶରୀର ପ୍ରାପ୍ତ ହୋଇକରି ଭଗବାନ ପ୍ରାର୍ଥନା କରିଛନ୍ତି। ବହୁତ ସୁନ୍ଦର ସୁନ୍ଦର ପ୍ରାର୍ଥନା ରହିଛି, ଆମେ ସବୁବେଳେ ପ୍ରାର୍ଥନାଟି କରେ। ତେଣୁ ସେ କହୁଛନ୍ତି, ପ୍ରଭୁ କ'ଣ ସେ ପ୍ରାର୍ଥନା, ପ୍ରଭୁ ବାଣୀ ଗୁଣାନୁକଥନେ ଶ୍ରବଣୌ କଥାୟା ହସ୍ତୌ ଚ କର୍ମସୁ ମନ ତବ ପାଦୟୋର୍ନ ସ୍ମୃତ୍ୟା ଶିର ତବ ନିବାସ ଜଗତ୍ ପ୍ରଣାମେ ଦୃଷ୍ଟିଂ ଶତାଂ ଦର୍ଶନେସ୍ତୁ ଭବତ୍ତନୁନାମ। ଏହିଭଳି ଭାବରେ ଆମେ ମଧ୍ୟ ବଦ୍ଧ ଅବସ୍ଥାରେ ରହିଛେ, ଆମେ ମଧ୍ୟ ବଦ୍ଧ ଅବସ୍ଥାରେ ରହିଛେ। ନଳକୂପର ମଣିଗ୍ରୀବ କିଭଳି ଭାବରେ ସେ ବଦ୍ଧ ଅବସ୍ଥା, ମାନେ ସେ ଯେଉଁ ବୃକ୍ଷ ଯୋନି ପ୍ରାପ୍ତ ହେବା ପୂର୍ବରୁ ସେ ସ୍ୱର୍ଗ ଲୋକରେ ରହିଥିଲେ, କୈଳାସ ଲୋକରେ ରହିଥିଲେ, ଏଭଳି ଭାବରେ ସେ ବହୁତ ଭାବୁଥିଲେ ଆମେ ବହୁତ ଉପଭୋଗ କରୁଛୁ, ବିଭିନ୍ନ ଅପ୍ସରାମାନଙ୍କ ସହିତ ମଦିରା ପାନ କରିକିରି, ସେ ଯେଉଁ ମନ୍ଦାକିନୀ, ଯେଉଁ ସ୍ୱର୍ଗର ଗଙ୍ଗା ଦେବୀ ରହିଛନ୍ତି, ମନ୍ଦାକିନୀ ତା ନାଁ, ସେ ମନ୍ଦାକିନୀରେ ଜଳକେଳି କରୁଥିଲେ ଉଲଗ୍ନ ଅବସ୍ଥାରେ। ଏଇଭଳି ଭାବରେ ନାରଦ ମୁନି ତାଙ୍କୁ ଅଭିଶାପ ଦେଇଥିଲେ, ବର୍ତ୍ତମାନ ସେସବୁ ମନେ ଅଛି ତାଙ୍କର। 36,000 ବର୍ଷ ବିତିଗଲା, ଦେବଲୋକର 100 ବର୍ଷ ମାନେ 36,000 ବର୍ଷ। ଦେବଲୋକର ଗୋଟିଏ ଦିନ ହେଉଛି ଆମର ଦିନ ରାତି ମିଶିଲେ ଯେତିକି, ତାଙ୍କ ଆମର ଗୋଟିଏ ବର୍ଷ, ଗୋଟିଏ ଦିନ ହେଉଛି ଆମର 6 ମାସ, ତାଙ୍କର ରାତ୍ରି ମଧ୍ୟ ଆମର 6 ମାସ। ଏଇଭଳି ଭାବରେ ଗୋଟିଏ ବର୍ଷ ବିତିଲେ ତାଙ୍କର ଗୋଟିଏ ଦିନ ରାତି ବିତେ। ଏଇଭଳି ଭାବରେ ଦେବଲୋକର 100 ବର୍ଷ କାଳ ସେ ରହିଥିଲେ ନନ୍ଦଙ୍କର ଅଗଣାରେ, ସେଇ ଯେଉଁ ଗୋକୂଳରେ ରହିଥିଲେ ସେଇଠି ଯମୁନାର୍ଜୁନ ବୃକ୍ଷ ରୂପରେ 36,000 ବର୍ଷ। ଏବଂ ସେ ଏତିକି ଯେଉଁ ରହିଥିଲେ ସେ ଭୁଲି ନଥିଲେ, ଏଇସବୁ କଥାକୁ ଭୁଲି ନଥିଲେ। ନାରଦ ଯେଉଁ ଅଭିଶାପ ଦେଇଥିଲେ ତାଙ୍କ ପୂର୍ବ କଥା ମନେ ଥିଲା ସବୁ, ତେଣୁ ସେ ଅନୁତାପ କରୁଥିଲେ, କାହିଁକି ଆମେ ଏତେ ଉନ୍ନତ ଶରୀର ପ୍ରାପ୍ତ ହେଲୁ, ଗୋଟେ ସ୍ୱର୍ଗ ଦେବ ଶରୀର ସେମାନେ ପ୍ରାପ୍ତ ହୋଇଥିଲେ, କିନ୍ତୁ ଦେବ ଶରୀରରେ ଏ ପଶୁବୃତ୍ତି କରୁଥିଲେ, ପଶୁ ଭଳି ଯେଉଁଭଳି ଭାବେ ପଶୁମାନେ ଯେଉଁଭଳି ଭାବରେ ଜୀବନଯାପନ କରନ୍ତି, ଇନ୍ଦ୍ରିୟ ଉପଭୋଗ କରନ୍ତି, ସେ ସେଇଭଳି ଭାବରେ କରୁଥିଲେ। ତେଣୁ ଅନୁତପ୍ତ ହୋଇକି ରହୁଥିଲେ 36,000 ବର୍ଷ କାଳ। ତେଣୁ ଭଗବାନ ଯେତେବେଳେ ଆସିଲେ, ଭଗବାନ ସେଠି ଯେତେବେଳେ ଖେଳିବା ପାଇଁ ଆରମ୍ଭ କଲେ, ସେଇ ଯମୁନାର୍ଜୁନ ବୃକ୍ଷରେ ଲୁଚିକାଳି ଖେଳୁଥିଲେ, ଏବଂ ଭଗବାନ ମଧ୍ୟ ତାକୁ ଆଲିଙ୍ଗନ କରୁଥିଲେ, ଯମୁନାର୍ଜୁନ ବୃକ୍ଷକୁ ସବୁ ଆଲିଙ୍ଗନ କରୁଥିଲେ। ତେଣୁ ଏ ଯମୁନାର୍ଜୁନ ବୃକ୍ଷ ଦୁଇ ଜଣ ଯାକ ଏମାନେ କ'ଣ କୃଷ୍ଣ ପ୍ରେମ ଲାଭ କରୁଥିଲେ, ଆନନ୍ଦରେ ସେମାନେ ଗଦଗଦ ହୋଇଯାଉଥିଲେ, ଭଗବାନଙ୍କ ଶରୀର ସ୍ପର୍ଶ ପାଉଥିଲେ ସେମାନେ। ତେଣୁ ଆଜି ଯେତେବେଳେ ସେମାନେ ଉଦ୍ଧାର ପାଇଲେ, ସେମାନେ ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ବାଣୀ ଗୁଣାନୁକଥନେ, ପ୍ରଭୁ ଆମର ଯେଉଁ ବାଣୀ ଆମର ଦେଇଛନ୍ତି, ଏ ଭଗବାନ ଆମକୁ ବାଣୀ ଦେଇଛନ୍ତି, ଆମେ କଥା କହିପାରୁଛେ। ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି ସେମାନେ ସବୁ ଯଦିଓ ତାଙ୍କର ବାଣୀ ରହିଛି ବା ସେମାନେ କହିପାରୁଛନ୍ତି, କିନ୍ତୁ ସେମାନେ ଠିକ୍ ଭାବରେ କଥା କହିପାରୁନାହାନ୍ତି। ଆମେ ଯେମିତି ଭଗବାନ ନାମ ନେଉଛେ, ସେମାନେ ନେଇପାରୁନାହାନ୍ତି। ତେଣୁ ଆମକୁ ଭଗବାନ ଶରୀର ଦେଇଛନ୍ତି, ଆମେ ବାଣୀରେ କଥା କହିପାରୁଛେ, ଭଗବାନଙ୍କ ନାମ ନେଇପାରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବାନ ନାମ ନେଉଛେ। ଏବଂ ମୃତ୍ୟୁ ସମୟରେ, ଅନ୍ତିମ ସମୟରେ ଏଇ ନାମଟି ମଧ୍ୟ ଆସିବ ନାହିଁ, ଜୀବାକୁ ଆସିବ ନାହିଁ। ତେଣୁ ବିଲ୍ୱମଙ୍ଗଳ ଠାକୁର ଭଗବାନ ପ୍ରାର୍ଥନା କରିଛନ୍ତି, ଜିଭେ ସଦୈବ भज सुंदराणी नामानि कृष्णास मनोहराणि। जिभे सदैव भज सुंदराणि नामानि कृष्णास मनोहराणि। आवर्णयेथा मधुराक्षराणि गोविंद दामोदर माधवेति। गोविंद दामोदर माधवेति। गोविंद दामोदर माधवेति। ତେଣୁ ଜିହ୍ୱାକୁ ସେ ପ୍ରାର୍ଥନା କରୁ, ଜିହ୍ୱା ସଦୈବ ଭଜ ସୁନ୍ଦରାଣୀ, ଭଗବାନ କେ ରୂପ କଥାକୁ ବା ଏ ଯେଉଁ ରହିଛି ଭଗବାନଙ୍କ ନାମକୁ ଭଜନ କର। ସୁନ୍ଦରାଣୀ ନାମାନି କୃଷ୍ଣ ସେ ମନୋହରାଣୀ, ବହୁତ ମନୋହର ଏଇ ନାମ। ଏବଂ ଆବର୍ଣ୍ଣ ଯଥା ମଧୁରାକ୍ଷରାଣୀ, ମଧୁର ଅକ୍ଷର ଭଗବାନଙ୍କର, ମଧୁର ଅକ୍ଷରକୁ ବର୍ଣ୍ଣନା କରିବା ପାଇଁ ସେ ଜିହ୍ୱାକୁ ପ୍ରାର୍ଥନା କରୁଛନ୍ତି। ଆଉ ଗୋଟେ ପ୍ରାର୍ଥନାରେ କହୁଛନ୍ତି, ତ୍ୱମେବ ଯାଚେ ମମ ଦେହି ଜିଭେ ସମାଗତେ ଦଣ୍ଡଧରେ କୃତାନ୍ତେ ଭକ୍ତବ୍ୟମେବଂ ମଧୁରଂ ସୁଭକ୍ତୌ ଗୋବିନ୍ଦ ଦାମୋଦର ମାଧବେଦି। ତ୍ୱମେବ ଯାଚେ ମମ ଦେହି ଜିଭେ, ଏ ଜିହ୍ୱା ଏଭଳି ସମୟ ଆସିବା ଆମେ ଭଗବାନ ନାମ ଉଚ୍ଚାରଣ କରିପାରିବ ନାହିଁ। ତେଣୁ ପ୍ରାର୍ଥନା କରୁଛନ୍ତି ବିଲମଙ୍ଗଳ ଠାକୁର, ତ୍ୱମେବ ଯାଚେ ମମ ଦେହି ଜିଭେ ସମାଗତେ ଦଣ୍ଡଧରେ କୃତାନ୍ତେ। ଦଣ୍ଡଧରେ କୃତାନ୍ତେ, ମୃତ୍ୟୁ ସମୟରେ ଯେତେବେଳେ ଯମରାଜ ଆସିବେ, ତାଙ୍କ ଦୂତମାନେ ଆସିବେ, ସେ ସମୟରେ କୃତାନ୍ତେ ବକ୍ତବ୍ୟ ମେଘମ ସୁମଦ, ଭଗବାନଙ୍କ ନାମକୁ ବକ୍ତ ବର୍ଣ୍ଣନା କର, କୁହ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଭଗବାନ ଆମକୁ ବର୍ତ୍ତମାନ ଜିହ୍ୱା ଦେଇଛି ନା, ଭଗବାନ ନାମ ନେଇପାରୁଛେ ବା ସ୍ମରଣ କରିପାରୁଛେ ବା କୀର୍ତ୍ତନ କରିପାରୁଛେ, ଏସବୁ ଶ୍ରବଣ କରିପାରୁଛେ କରିପାରୁଛେ, କିନ୍ତୁ ଅନ୍ତିମ ସମୟରେ ଏଭଳି ଅବସ୍ଥା ଆସିବ ଜିହ୍ୱା ଆଉ ଉଚ୍ଚାରଣ କରିପାରିବ ନାହିଁ, ଭଗବାନ ଭୁଲେଇଦେବେ, ଭଗବାନ ଭୁଲେଇଦେବେ, ଆମେ ମନେ ପଡ଼ିବ ନାହିଁ ଭଗବାନ କଥା। ତେଣୁ ଆମର ବୈଷ୍ଣବ କବି କହୁଛନ୍ତି, ପ୍ରଭୁ ଆମେ ଯେଉଁ ରହିଛୁ, ଅଧେବ ମେ ବିଶୁଦ୍ଧ ମନସ ମାନସ ରାହାଜଂସ, ପ୍ରଭୁ ଏ ଯେଉଁ ଆମର ଶରୀର ପ୍ରାପ୍ତ ହେଇଛେ, ଏ ଶରୀରରେ କଫଭାତ ପିତୌ, କଫଭାତ ପିତ ମୃତ୍ୟୁ ସମୟରେ ଆମ ଶରୀର ଏଠି ତିନୋଟି ଧାତୁରେ ତିଆରି ହେଇଛି କଫଭାତ ପିତ, ମୃତ୍ୟୁ ସମୟରେ ଏଭଳି ଅବସ୍ଥା ଆସିବ ଆଉ କଥା କହିପାରିବା ନାହିଁ ଆମେ। ତେଣୁ ସେ କହୁଛନ୍ତି, ପ୍ରଭୁ ମୋର ବର୍ତ୍ତମାନ ମୋର ବୁଦ୍ଧି ମନ ସବୁ ଠିକ୍ଠାକ୍ ଅଛି, ବର୍ତ୍ତମାନ ମୋର ମନ ଆପଣଙ୍କର ପାଦପଦ୍ମରେ ରହୁ, ବର୍ତ୍ତମାନ ମୁଁ ଶରୀର ତ୍ୟାଗ କରିବା ପାଇଁ ଚାହୁଁଛି। ତେଣୁ ସେ କ'ଣ କହୁଛନ୍ତି ନା, କୃଷ୍ଣ ତ୍ୱଦୀୟ ପାଦ ପଙ୍କଜ ପଞ୍ଜରାନ୍ତ ଅଦ୍ୱୈବ ବିଶ୍ୱତମେ ମାନସ ରାଜହଂସ ପ୍ରାଣ ପ୍ରୟାଣ ସମୟ କଫବାଦ ପିତୈ କଣ୍ଠାବରୋଧନ ବିଧୌ ସ୍ମରଣ କୁତସ୍ତେ। ହେ କୃଷ୍ଣ, ଆପଣଙ୍କ ପାଦ ପଦ୍ମରେ ମୋର ମନରୂପକ ହଂସ ବିଚରଣ କରୁ। କୃଷ୍ଣ ତ୍ୱଦୀୟ ପାଦ ପଙ୍କଜ ପଞ୍ଜରାନ୍ତ ଅଦ୍ୱୈବ ବିଶ୍ୱତମେ ମାନସ, ମୋର ବର୍ତ୍ତମାନ ମୋର ମନରୂପକ ରାଜହଂସ ଆପଣଙ୍କ ପାଦ ପଦ୍ମରୂପକ ପଦ୍ମରେ ପାଦରୂପକ ପଦ୍ମରେ ବିହରଣ କରୁ ବା ଆନନ୍ଦ ନେଉ। ପ୍ରାଣ ପ୍ରୟାଣ ସମୟ, କାରଣ ମୃତ୍ୟୁ ସମୟଟା ବହୁତ ଭୟାନକ ସମୟ, ବହୁତ ବିପଜ୍ଜନକ ସମୟ ମୃତ୍ୟୁ ସମୟଟା, ତେଣୁ କାହିଁ କଫବାଦ ପିତୁ ଏଇଭଳି ଭାବରେ ହେଇଯାଇଥିବ, କଥା କହିପାରିବା ନାହିଁ, କଣ୍ଠ ଅବରୋଧନ ବି ଦେଉ, କଣ୍ଠ ଅବରୋଧ ହେଇଯାଇଥିବ ଏବଂ ସ୍ମରଣ ମଧ୍ୟ ହେବ ନାହିଁ, ସ୍ମରଣ କୁତସ୍ତେ। ଭଗବାନ ଯଦି ଚାହିଁବେ ଆମେ ସ୍ମରଣ କରିପାରିବା ନାହିଁ, ଭଗବାନ ଠାରୁ ଅପହରଣ ଆସୁଛି, ବିସ୍ମରଣ ଆସୁଛି ଭଗବାନ ଠାରୁ। ତେଣୁ ଏଇଥିପାଇଁ ଏ ପ୍ରାର୍ଥନା କରାଯାଏ। ଆଜି ଇଏ ଯେତେବେଳେ ମୁକ୍ତି, ଏଇ ବଦ୍ଧ ଅବସ୍ଥାରେ ମୁକ୍ତି ପାଇଲେ, ସେତେବେଳେ ସେ କହୁଛନ୍ତି, ପ୍ରଭୁ ଆମେ ଆଉ ସେଭଳି ଯେମିତି ଭୁଲ ନ କରୁ, ଯାହା ଭୁଲ କରିଦେଇଛୁ କରିଦେଇଛୁ, ଆଉ ସେମିତି ଅନ୍ୟ କିଛି ଆମେ କ'ଣ ଜୁହାରେ ଆମେ କେବଳ ଆପଣ ଗୁଣଗାନ କରୁ, ଅନ୍ୟ କିଛି ଗୁଣ ଅନ୍ୟ କିଛି ବର୍ଣ୍ଣନା କରୁନାହୁଁ। ଏଇଟା ମାନେ ଏଇଟା ମିଶିକିରି ଅଛି ୟା ଭିତରେ, କହିଲେ ବାଣୀ ଗୁଣାନୁ କଥାନେ ଆପଣଙ୍କର ଗୁଣଗାନ କରୁ, ଅନ୍ୟ କିଛି ଗୁଣଗାନ ନ କରୁ, ଅନ୍ୟ କିଛି କଥା ନ କହୁ ବାଣୀ, ଆର ଅର୍ଥ ହେଉଛି ଏଇଟା, ବାଣୀ ଗୁଣାନୁ କଥାନେ ଶ୍ରବଣ ହଉ କଥା ଆୟା ଶ୍ରବଣ ହଉ। ଦୁଇଟି କାରଣ ଭଗବାନ ଦେଇଛନ୍ତି, ଏଇ ଭଗବାନ କଥା ଶୁଣୁ ଆଉ ଅନ୍ୟ କିଛି ନ ଶୁଣୁ, ତା ଅର୍ଥ ହେଉଛି ଏଇଟା ଶ୍ରବଣ କଥା। ହସ୍ତ ହେଉଛ କର୍ମେଶୁ, ଭଗବାନ ଆମେ ହସ୍ତ ଦ୍ୱାରା ଭଗବାନ ସେବା କରୁଛେ, ଅନ୍ୟ କିଛି କରିବା ନାହିଁ। ମନ ତବ ପାଦ ନ ସ୍ମୃତିଆ, ମନଟା ଆପଣ ପାଦ ପଦ୍ମର ସ୍ମୃତି ସବୁବେଳେ ରହୁ, ଅନ୍ୟ କିଛି ନ ରହୁ, ପାଦ ପାଦ ନ ସ୍ମୃତିଆ। ଏବଂ ଏହିଭଳି ଭାବରେ ବାଣୀ ଗୁଣାନୁକଥନେ ଶ୍ରବଣ କଥାୟା ହସ୍ତ ଚ କର୍ମସୁ ମନ ତବ ପାଦ ନ ସ୍ମୃତିଆ ଶିର ତବ ନିବାସ ଜଗତ ପ୍ରଣାମେ। ଶିରରେ ମସ୍ତକରେ ଆମେ ଭଗବାନ ପ୍ରଣାମ କରିବା, ତବ ନିବାସ ଜଗତ ପ୍ରଣାମେ। ଦୃଷ୍ଟି ଶତାଂ ଦର୍ଶନେସ୍ତୁ ଭଗବତନୁ ନାମ, ଏ ଦୃଷ୍ଟି ଯେଉଁ ରହିଛି ଆମେ ଏଇ ଭଗବାନଙ୍କର ତନୁ, ଭଗବାନ ରୂପ ବା ଭକ୍ତମାନେ ମଧ୍ୟ ଭଗବାନ ତନୁ ଶତାଂ ତାଙ୍କର ରୂପ ଦେଖିବା, ଏଇଭଳି ଭାବେ ପ୍ରାର୍ଥନା କରିଛନ୍ତି। ତେଣୁ ଏ ଦିବ୍ୟ ଶରୀର ସେମାନେ ପ୍ରାପ୍ତ ହୋଇଗଲେ, ଦେବ ଶରୀର ପ୍ରାପ୍ତ ହେଲେ, ଦେବ ଶରୀର ପ୍ରାପ୍ତ ହେବା ପାଇଁ ତ ଅପେକ୍ଷା କରିବାକୁ ପଡ଼ିଲା ନାହିଁ, ଆମକୁ ଗୋଟେ ଦେବ ଶରୀର ଦିଅ କ'ଣ କରିବା ହେଲେ କିଛି ନାହିଁ, ସାଙ୍ଗେ ସାଙ୍ଗେ ଯେତେବେଳେ ଉଦ୍ଧାର ଗଛ ଯେତେବେଳେ ଭାଙ୍ଗିଗଲା ସାଙ୍ଗେ ସାଙ୍ଗେ ସେମାନେ ଦୁଇ ଜଣ ବାହାରିଲେ, ଦେବ ଦେବତା ବାହାରିଲେ, ଶରୀର ବାହାରିଲା ଉଜ୍ଜଳ, ଏଇ ଅଗ୍ନି ଭଳି ଉଜ୍ଜଳ ରହିଛି ତାଙ୍କ ଶରୀର, ଏଇଟାକୁ ତାଙ୍କ ସାଙ୍ଗ ବାଳକମାନେ ଦେଖିଲେ। କିନ୍ତୁ ଇଏ ଯେତେବେଳେ ବୃକ୍ଷ ଦୁଇଟି ଉପୁଡ଼ି ପଡ଼ିଲା, ଭୀଷଣ ଶବ୍ଦ ହେଲା, ଭୂମିକମ୍ପ ହେଲା, ସମସ୍ତେ ଆସି ପହଞ୍ଚିଗଲେ, ସମସ୍ତେ କ'ଣ ଆମର ଯେଉଁ ରହିଛନ୍ତି ଗୋକୁଳର ବାସୀମାନେ ସବୁ ଆସି ପହଞ୍ଚିଗଲେ, ଦୂର ଦୂରାନ୍ତରୁ ମଧ୍ୟ ଆସି ପହଞ୍ଚିଗଲେ, କ'ଣ ହେଲା କ'ଣ ହେଲା କ'ଣ ହେଲା, ଏତେ ବିରାଟ ଶବ୍ଦ ଭୂମିକମ୍ପ ଏଇଭଳି ହେଲା। କିନ୍ତୁ ତା ଭିତରେ ଏତିକି ସମୟ କେଉଁଠୁ ଆସିଲା, ଏଇଟା ଗୋଟେ ଭଗବାନଙ୍କର ଇଏ, ଏଇ ଗୋଟେ ମିଷ୍ଟ୍ରି, ଏଇଟା କେମିତି ହେଲା ଯେ ଗଛ ଭାଙ୍ଗିଗଲା, ସବୁ ଭୂମିକମ୍ପ ହେଲା, ସମସ୍ତେ ଦୌଡ଼ି ଦୌଡ଼ି ଧାଇଁ ଧାଇଁ ପଳାଇ ଆସିଲେ, କ'ଣ ହେଲା କ'ଣ ହେଲା ବେଳିକି, କାହିଁକି ଦୂରରୁ ଲୋକ ଯେଉଁମାନେ ଯାଇଥିଲେ ଚାଷବାସ କରୁଥିଲେ କ'ଣ କରୁଥିଲେ, ଆଉ ଏ ବିରାଟ ବଡ଼ ବୃକ୍ଷ ଥିଲା, ଆଉ କିଛି ଦେଖାଯାଉନଥିଲା, କିନ୍ତୁ ଉପୁଡ଼ି ପଡ଼ିଲା, ଶୂନ୍ୟ ହୋଇଗଲା, ଖାଲି ହୋଇଗଲା, ତେଣୁ ସେମାନେ ମଧ୍ୟ ଧାଇଁ ଧାଇଁକି ଆସିଲେ। ତେଣୁ ଆ ଭିତରେ କେମିତି ଏତେ ଜିନିଷ ହେଲା, ଦେବତାମାନେ କେମିତି ପ୍ରାର୍ଥନା କଲେ, ଏସବୁ କରିକି ଭଗବାନଙ୍କୁ ଭଗବାନ ପରିକ୍ରମା କଲେ, କରିକି ତାଙ୍କ ଧାମକୁ ଗଲେ, ଏସବୁ କେମିତି ହେଲା ନା, ଏ ଭଗବାନର ଅଚିନ୍ତ୍ୟ ଶକ୍ତି, ଏଇଟା ଆମେ ବୁଝିପାରିବା ନାହିଁ। ଭଗବାନ ହେଉଛନ୍ତି ସମୟର ପ୍ରବର୍ତ୍ତକ, ସିଏ କାଳସ୍ମୀ ଲୋକ କିଏ, ତାଙ୍କ ସିଏ ହେଉଛନ୍ତି କାଳ, ତେଣୁ କାଳକୁ ସେ ନିୟନ୍ତ୍ରଣ କରୁଛନ୍ତି, ତେଣୁ ଏହିଭଳି ଭାବରେ କାଳକୁ ନିୟନ୍ତ୍ରଣ କରିଛନ୍ତି ସିଏ। ଇଏ ତାଙ୍କ ପୂଜା ପ୍ରାର୍ଥନା ସବୁ କଲେ, ସବୁ ଗଲା ପରେ ଏସବୁ ଲୋକମାନେ ଆସି ପହଞ୍ଚିଲେ, କିନ୍ତୁ ତା ନୁହଁ ଯେ ଯେଉଁ ଶବ୍ଦ ଶୁଣିକିରି ଅପେକ୍ଷା କରିଛନ୍ତି ସେମାନେ, ଇଏ ପ୍ରାର୍ଥନା କରିସାରିଲା ଗଲା ପରେ ଆମେ ଯିବୁ ନା, ସେମାନେ ଶବ୍ଦ ଶୁଣି ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ, କିନ୍ତୁ ଇଏ ମଧ୍ୟ ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲେ, ବାହାରି ପଡ଼ି ସେ ସ୍ତୁତି କଲେ, ସ୍ତୁତି କରି ପରିକ୍ରମା କରିକି ଗଲେ, ଦେବ ଭଗବାନଙ୍କର ସାଙ୍ଗ ବାଳକମାନେ ସେଇଟା ଦେଖିଲେ। ତେଣୁ ଯେତେବେଳେ ଗୋକୁଳବାସୀମାନେ ଆସିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ କିଛି ତୋଫାନ ନାହିଁ, ବର୍ଷା ନାହିଁ, କିଛି ନାହିଁ, କେମିତି ଭାଙ୍ଗିଲା କେମିତି ଭାଙ୍ଗିଲା, ଏମିତି ସବୁ ତାଙ୍କ ଭିତରେ ଆଲୋଚନା କରୁଛନ୍ତି। ଏ ଯେଉଁ ଛୋଟ ପିଲାମାନେ ସବୁ ଥିଲେ, ତାଙ୍କ ସାଙ୍ଗ ଭଗବାନଙ୍କ ସଖାମାନେ ସବୁ ଥିଲେ, ସିଏ କହିଲେ ଇଏ କୃଷ୍ଣ ବନ୍ଧା ହୋଇକି ରହିଛନ୍ତି, ଇଏ କୃଷ୍ଣ ଏ ଉଦୁଖଳ ଭିତରେ ପଶିକିରି ବାହାରି ପଡ଼ିଲେ, ବାହାରି ପଡ଼ିକିରି ଯେତେବେଳେ ଟିକିଏ ଟାଣି ଦେଇଛନ୍ତି ଭାଙ୍ଗିଗଲା, ଭାଙ୍ଗିଗଲା, ଏବଂ ତାହା ସେଠୁ ଦୁଇଟି ଦିବ୍ୟ ଶରୀର ଧାରି ବ୍ୟକ୍ତି ବାହାରିଲେ, ସେ କ'ଣ କ'ଣ ପ୍ରାର୍ଥନା କଲେ, ପ୍ରାର୍ଥନା କରି ଗଲେ ଏସବୁ କଥା, କିନ୍ତୁ ସେମାନେ କେହି ବିଶ୍ୱାସ କଲେ ନାହିଁ, ଉକୁଳବାସୀମାନେ କେହି ବିଶ୍ୱାସ କଲେ, ଛୋଟ ପିଲାମାନେ କିଛି ଜାଣିପାରୁନାହାନ୍ତି, ଏଇଭଳି ଭାବରେ ଚିନ୍ତା କଲେ। ତେଣୁ ଏ କଥାକୁ ସେମାନେ ଭାବିବେ କେତେବେଳେ ନା, ଯେତେବେଳେ ଭଗବାନ ଗୋବର୍ଦ୍ଧନକୁ ଧାରଣ କରିବେ, ଭଗବାନ ଯେତେବେଳେ ସତବର୍ଷ ପୁରୀ ଯାଇଛି, ଅଷ୍ଟମ ବର୍ଷ ଆରମ୍ଭ ହେଇଛି, ଅଷ୍ଟମ ବର୍ଷର ଯେଉଁ କାର୍ତ୍ତିକ ମାସ, ଏ କାର୍ତ୍ତିକ ମାର୍ଗଶିର ଆସିନ, କାର୍ତ୍ତିକ ମାର୍ଗଶିର ନା, କାର୍ତ୍ତିକ ଯେଉଁ ରହିଛି, କାର୍ତ୍ତିକ ଅମାବାସ୍ୟା ହେଉଛି ଇଏ ଦୀପାବଳି, ତା ପରଦିନ, ତା ପରଦିନ ଯେଉଁ ରହିଛି ଇଏ ହେଲା କ'ଣ, ଭଗବାନ ବନ୍ଦ କରିଦେଲେ ଇନ୍ଦ୍ରଯଜ୍ଞକୁ ବନ୍ଦ କରିଦେଲେ, ତା ପରଦିନ ହେଉଛି ଭାଇ ଦୂଜ ବୋଲି ଗୋଟେ ପର୍ବ ରହିଛି, ସେଇଟାକୁ ପାଳନ କଲେ, ତା ପରଦିନ ତୃତୀୟ ଦିନରେ ଇଏ ଧାରଣ କଲେ, ଇଏ ଯେଉଁ କ'ଣ ଇନ୍ଦ୍ର ବର୍ଷା କଲେ। ତେଣୁ ତୃତୀୟରୁ ନବମୀ ଏ ସାତ ଦିନ ଧରିକିରି ଭଗବାନ ଏଇ ତାଙ୍କ ଗୋବର୍ଦ୍ଧନକୁ ଧାରଣ କରି ରଖିଥିଲେ, ତୃତୀୟରୁ ନବମୀ ପର୍ଯ୍ୟନ୍ତ ସାତ ଦିନ ଯେଉଁ ଗୋବର୍ଦ୍ଧନ ଧାରଣ କରି ରଖିଥିଲେ, ଦଶମୀ ଦିନ ସକାଳୁ ସକାଳୁ ସେ ଗୋବର୍ଦ୍ଧନକୁ ରଖିଲେ, ତଳକୁ ରଖିଲେ, ତେଣୁ ସମସ୍ତେ ଗଲା ପରେ ରଖିଲେ, ରଖିକି ସବୁ ହେଲା, ବୃନ୍ଦାବନ ଗୋକୁଳବାସୀମାନେ ସେତେବେଳେ ଭଗବାନ ଗୋକୁଳରେ ନଥିଲେ, ସେତେବେଳେ ଭଗବାନ ବୃନ୍ଦାବନରେ ଥିଲେ, ତେଣୁ ବୃନ୍ଦାବନବାସୀମାନେ ଖାଦ୍ୟପେୟ ଗ୍ରହଣ କରିସାରିଲା ପରେ, ସାତ ଦିନ କାଳ କେହି କିଛି ଖାଇନାହାନ୍ତି, ଯେଉଁ ଖାଦ୍ୟପେୟ ସବୁ ବ୍ୟବସ୍ଥା କରି ଖାଇସାରିଲା ପରେ ଆସିକିରି ନନ୍ଦ ମହାରାଜ ପାଖରେ ବସିକି କଥା ହେଲେ, କ'ଣ ଇଏ ପିଲା କ'ଣ କରୁଛି, ଇଏ ପ୍ରକୃତରେ କିଏ,
ଏଇଭଳି ଭାବରେ ସବୁ ଆଲୋଚନା ହେଇଛି ଏବଂ ସେଇଠି ସେମାନେ କହୁଛନ୍ତି ପ୍ରକୃତରେ ଇଏ ହିଁ ଇଏ ଯମଳାର୍ଜୁନ ବକ୍ଷ ଭାଙ୍ଗିଥିଲେ, ଇଏ ହିଁ ପୁତନାକୁ ବଦ୍ଧ କରିଥିଲେ, ଏଇଭଳି ଭାବରେ ସବୁ ବର୍ତ୍ତମାନ କହୁଛନ୍ତି, ସେତେବେଳେ ଜାଣିପାରୁନଥିଲେ। ଇଏ ଛୋଟ ପିଲା ନାରାୟଣଙ୍କ ଶକ୍ତିରେ ନାରାୟଣ କରୁଛନ୍ତି, ଇଏ ଛୋଟ ପିଲା ଏଇଭଳି ଭାବରେ ଚିନ୍ତା କରୁଥିଲେ। କିନ୍ତୁ ଭଗବାନ ଯେତେବେଳେ ଗୋବର୍ଦ୍ଧନ ଧାରଣ କରିକି ରଖିଲା, ସ୍ଥାପନ କଲା ପରେ ତାପରେ ସେମାନଙ୍କର ବିଶ୍ୱାସ ହେଲା ପ୍ରକୃତରେ ଏ ହିଁ ଭଗବାନ, ଏଇ ଭଗବାନ। ତେଣୁ ପୁଣି କିନ୍ତୁ ଭଗବାନ ପୁଣି ଭୁଲିଗଲେ, ସେ ଭଗବାନ ଐଶ୍ୱର୍ଯ୍ୟ ପୁଣି ଭୁଲି ଯାଆନ୍ତି। ଏ ବୃନ୍ଦାବନବାସୀମାନଙ୍କର ସ୍ୱଭାବ ହେଉଛି ଏଇଭଳି ଭାବ, ବୃନ୍ଦାବନରେ ମାଧୁର୍ଯ୍ୟ ରହିଛି, ସେଠି ଐଶ୍ୱର୍ଯ୍ୟ ନାହିଁ। ଐଶ୍ୱର୍ଯ୍ୟ ମଝିରେ ମଝିରେ ଦେଖିଲେ ମଧ୍ୟ ପୁଣି ସେଇଟାକୁ ଭୁଲି ଯାଆନ୍ତି, ତାଙ୍କର କୃଷ୍ଣ ତାଙ୍କ ପ୍ରିୟ ଏଇଭଳି ଭାବରେ ତାଙ୍କ ସହିତ ଲୀଳା କରନ୍ତି। ତେଣୁ ଇଏ ଯେଉଁ ରହିଛି ଅନ୍ତକମ୍ ଯେଉଁ ରହିଛି ଭଗବାନଙ୍କର, ଯେଉଁମାନେ ଭକ୍ତ ତାଙ୍କର କୌଣସି ଭୟ ନଥାଏ, ସେମାନେ ଅପବର୍ଗ ରାସ୍ତାରେ ରହିଛନ୍ତି, ଅପବର୍ଗ ରାସ୍ତାରେ ଭଗବାନ କଥା ଯେଉଁ ଶୁଣୁଛନ୍ତି ସେମାନେ ଅପବର୍ଗ ରାସ୍ତାରେ ଯାଉଛନ୍ତି। ଏଇଟାକୁ କପିଳଦେବ କହୁଛନ୍ତି, ଭଗବାନ କପିଳଦେବ କହୁଛନ୍ତି ମହାଦେବତୀଙ୍କୁ, ସତାଂ ପ୍ରସଙ୍ଗାନ୍ ମମ ବୀର୍ଯ୍ୟ ସମ୍ବିଦୋ ଭବନ୍ତି ହୃତ୍କର୍ଣ୍ଣ ରସାୟନ କଥା ତଜୋଷଣା ଦାସ ଅପବର୍ଗ ବର୍ତ୍ତମାନ ଶ୍ରଦ୍ଧା ରତି ଭକ୍ତିର ଅନୁକ୍ରମିଷ୍ୟତି। ଭଗବାନ ଯେଉଁ କଥା ଆମେ ଶୁଣୁଛେ, ସତାଙ୍କ ପ୍ରସଙ୍ଗାନ୍ ମୋ ବୀର୍ଯ୍ୟ ସମ୍ବିଦ, ଏ କଥାରେ ବହୁତ ଶକ୍ତି ରହିଛି, ମୋ ବୀର୍ଯ୍ୟ ସମ୍ବିଦ। ତେଣୁ ଇଏ କଥା ହେଉଛି ଭବତୀ ହୃତ୍କର୍ଣ୍ଣ ରସାୟନ କଥା, ହୃଦୟକୁ ଏବଂ କର୍ଣ୍ଣକୁ ରସ ପ୍ରଦାନ କରନ୍ତି, ଆନନ୍ଦ ପ୍ରଦାନ କରନ୍ତି, ଏବଂ ଖାଲି ଯେ ଆନନ୍ଦ ପ୍ରଦାନ କରନ୍ତି ତାହା ନୁହଁ, ତ ଯେଉଁ ଶୁଣନ୍ତି ଆସୁ ଅପବର୍ଗ ବର୍ତ୍ତମାନ, ସେମାନେ ଖୁବ୍ ଶୀଘ୍ର ଅପବର୍ଗ ରାସ୍ତାରେ ଚାଲନ୍ତି। ଅପବର୍ଗ ରାସ୍ତାରେ ଚାଲନ୍ତି ବୋଲି କ'ଣ ତା'ର ପ୍ରମାଣ ନା, ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି, ଗୋଟିଏ ପରେ ଗୋଟିଏ ଆସେ, ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି। ତେଣୁ ଏ ଅପବର୍ଗ ରାସ୍ତା, ଅପବର୍ଗ ରାସ୍ତା କହିଲେ ସେଠି ପରିଶ୍ରମ ନାହିଁ, ଫେଣ ନାହିଁ, ବ୍ୟର୍ଥତା ନାହିଁ, ଭୟ ନାହିଁ, ମୃତ୍ୟୁ ମଧ୍ୟ ନାହିଁ। ଭଗବାନ ସେଇମାନଙ୍କ ପାଖରେ ମୃତ୍ୟୁ ରୂପରେ ଆସନ୍ତି ଯେଉଁମାନେ ଭଗବାନ ଶରଣରେ ଯାଆନ୍ତି ନାହିଁ। ମୃତ୍ୟୁ ସର୍ବହରସ୍ୟାମ ଉଦ୍ଭବସ୍ୟ ଭବିଷ୍ୟଦାମ କୀର୍ତ୍ତି ଶ୍ରୀବାକ ନାରାୟଣାଂ ସ୍ମୃତିର୍ ମେଧା ଧୃତିକ୍ଷମା, ଭଗବତ ଗୀତା ଦଶମ ଅଧ୍ୟାୟ ଭଗବାନ କହିଲେ। ସେହିମାନଙ୍କ ପାଖରେ ଭଗବାନ ମୃତ୍ୟୁ ରୂପରେ ଆସନ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। କିନ୍ତୁ ଯେଉଁମାନେ ଭଗବାନ ଶରଣରେ ଯାଆନ୍ତି, ଭଗବାନ ତାଙ୍କ ପାଇଁ ଭଗବାନ ମୃତ୍ୟୁ ରୂପରେ ନଥାନ୍ତି, ଅମୃତ ରୂପରେ ଥାଆନ୍ତି। ଭଗବତ ଗୀତା ନବମ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି ଯେ ଭଗବାନ ଏକାଧାରରେ ଅମୃତ ଏବଂ ମୃତ୍ୟୁ। ଯେଉଁ ରହିଛି ଭଗବାନ ଏଇ ଯେଉଁ ନେଇଯାଆନ୍ତି ବାଷ୍ପ ଆକାରରେ, ଖରାଦିନେ ଜଳକୁ ବାଷ୍ପ ଆକାରରେ ନେଇଯାଆନ୍ତି, ପୁଣି ବର୍ଷା ଦିନେ ବୃଷ୍ଟି ଆକାରରେ ପ୍ରେରଣ କରନ୍ତି। ତେଣୁ ସେହିଭଳି ଭାବରେ ଭଗବାନ ଏକାଧାରରେ ମୃତ୍ୟୁ ଏବଂ ଅମୃତ, ଯେଉଁମାନେ ଭଗବାନ ଭକ୍ତ ତାଙ୍କର ସେ ମୃତ୍ୟୁ ସମୟଟା ପ୍ରକୃତ ମୃତ୍ୟୁ ସେମାନେ ପ୍ରାପ୍ତ ହୁଅନ୍ତି ନାହିଁ। ଏଠାରେ ପ୍ରଭୁପାଦ ମହାରାଜ ବହୁତ ସୁନ୍ଦର ଭାବରେ ଗୋଟେ ଉଦାହରଣ ଦେଇଛନ୍ତି, ବିରାଡ଼ି, ବିରାଡ଼ି ତା'ର ପାଟିରେ ମୂଷା ଛୁଆକୁ ନେଉଛି ଏବଂ ତା ନିଜ ଛୁଆକୁ ମଧ୍ୟ ନେଉଛି, କିନ୍ତୁ ବିରାଡ଼ି ପାଟିରେ ଯେତେବେଳେ ତାଙ୍କ ମା ପାଟିରେ ତାଙ୍କର ପିଲାମାନେ ରହୁଛନ୍ତି, ସେମାନେ ଆନନ୍ଦରେ ରହୁଛନ୍ତି, ଚିନ୍ତା କରୁନାହାନ୍ତି, ସେମାନେ କୌଣସି ବ୍ୟସ୍ତ ହେଉନାହାନ୍ତି। କିନ୍ତୁ ମୂଷା ଛୁଆ ଯଦି ବିରାଡ଼ି ମୁଖରେ ପଡ଼ିଗଲା, ସେ ଛଟପଟ ଛଟପଟ ହେଇକି ମୃତ୍ୟୁବରଣ କରୁଛି। ଏଇଭଳି ଭାବରେ ଯେଉଁମାନେ ଭକ୍ତ ସେମାନେ ମୃତ୍ୟୁବରଣ କରୁଛନ୍ତି, ଅଭକ୍ତ ମଧ୍ୟ ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ତାଙ୍କ ଭିତରେ ତଫାତ୍ ହେଉଛି ଏଇଟା, ସେମାନେ ମୃତ୍ୟୁ ସମୟରେ ବହୁତ କଷ୍ଟ ରହୁଛି, କଫବାତ ବି ତ କଣ୍ଠାବରୋଧନ ଏଭଳି ଭାବରେ ଯନ୍ତ୍ରଣାରେ ଛଟପଟ ହେଇକି ମୃତ୍ୟୁବରଣ କରନ୍ତି। ଶହେଟି କଙ୍କଡ଼ା ବିଛା କାମୁଡ଼ିଲେ ଯେଉଁ ଯନ୍ତ୍ରଣା କୁହାଯାଏ, ମୃତ୍ୟୁ ସମୟରେ ସେହି ଯନ୍ତ୍ରଣା ଥାଏ। କପିଳଦେବ ଭଗବାନ ତାଙ୍କର ତୃତୀୟ ସ୍କନ୍ଦରେ ବର୍ଣ୍ଣନା କରିଛନ୍ତି ଏ କଥା, ମୃତ୍ୟୁ ସମୟରେ ଛଟପଟ ଛଟପଟ ହେଇକିରି ଭଗବାନ କ'ଣ ସ୍ମରଣ କରିବେ, ଏ ଭଗବାନ ତ ସେ ଭଜନ କରିନାହାନ୍ତି ଆଉ ସ୍ମରଣ କ'ଣ କରିବେ, ଭଗବାନ ଶରଣରେ ଯାଇନାହାନ୍ତି। ଭଗବାନ କହୁଛନ୍ତି ଯେଉଁମାନେ ମୋର ଅଳ୍ପ କିଛି ସାମାନ୍ୟ କିଛି ଭକ୍ତି କରିଛନ୍ତି ବା ସାମାନ୍ୟ କିଛି ଭଜନ କରିଛନ୍ତି, ତାଙ୍କୁ ସେମାନେ ମଧ୍ୟ ବହୁତ ବଡ଼ ବିପଦରୁ ରକ୍ଷା ପାଇଯାଆନ୍ତି। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି, ନିହା ବିକ୍ରମ ନାଶସ୍ତି ପ୍ରତ୍ୟଭାବ ନବିତ୍ୟତେ ସ୍ୱଳ୍ପମପ୍ୟସ ଧର୍ମସତା ଏତେ ମହତ ଭୟାତ୍, ଅତି ଅଳ୍ପ କିଛି ଜଣେ ଯଦି ନିହା ଅବିକ୍ରମ ନାଶସ୍ତି, ଏ ଭଗବାନଙ୍କର ଭଜନରେ ବା ଭକ୍ତିରେ ଯେଉଁମାନେ ଅଗ୍ରସର ହେଇଛନ୍ତି ତାଙ୍କର କେବେ ହେଲେ ନାଶ ହେବ ନାହିଁ, ନିହା ବିକ୍ରମ ନାଶସ୍ତି ପ୍ରତ୍ୟଭାବ ନବିତ୍ୟତେ, ଏବଂ ଯାହା କରିଛନ୍ତି ଭଗବାନ ଭଜନ ଯାହା କିଛି କରିଛନ୍ତି ସେ କେବେ ହେଲେ ନଷ୍ଟ ହେବ ନାହିଁ, ନଷ୍ଟ ହେବ ନାହିଁ କି କମିଯିବ ନାହିଁ, ପ୍ରତ୍ୟଭାବ ନ ବିଦ୍ୟତେ। ତେଣୁ ସ୍ୱଳ୍ପମପ୍ୟସ ଧର୍ମସ୍ୟ ତ୍ରାୟତେ ମହତ ଭୟାତ୍,
ଅତି ଅଳ୍ପ ଜଣେ ଯଦି ମଧ୍ୟ ଭଗବାନ କିଛି କରିଛି ଭଜନ କରିଛି, ସେ ମଧ୍ୟ ତାଙ୍କୁ ବହୁତ ବଡ଼ ବିପଦ ରକ୍ଷା କରିବ। ତାର ଉଦାହରଣ ଦିଆଯାଏ ଅଜାମିଳ। ଅଜାମିଳ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ପିଲାଦିନେ ବା ଯୁବକ ଅବସ୍ଥା ପର୍ଯ୍ୟନ୍ତ ସେ ତାଙ୍କର ପିତାଙ୍କୁ ସାହାଯ୍ୟ କରୁଥିଲେ ଭଗବାନ ଭଜନରେ, ଭଗବାନଙ୍କର ପୂଜାରେ ସାହାଯ୍ୟ କରୁଥିଲେ। କିନ୍ତୁ ଦୈବକ୍ରମେ ସିଏ ବେଶାସକ୍ତ ହୋଇକରି ସବୁ ଭୁଲିଗଲେ, ଭଗବାନ ଭଜନ ଭୁଲିଗଲେ, ଆଉ ଭଜନ କଲେ ନାହିଁ। ତେଣୁ ଏହିଭଳି ଭାବରେ ସେ ବେଶ୍ୟାର 10ଟି ପୁତ୍ର ହୋଇଥିଲା। ତେଣୁ ଦଶମ ପୁତ୍ରର ନାମ ଭଗବାନଙ୍କ ବ୍ୟବସ୍ଥାରେ ନାଁଟି ରଖାଯାଇଥିଲା ନାରାୟଣ, ନାରାୟଣ। ତେଣୁ ଇଏ ଅଜାମିଳ ତାଙ୍କ ପ୍ରତି ବହୁତ ଆସକ୍ତ ଥିଲା ଛୋଟ ପିଲା ପ୍ରତି। ତେଣୁ ସବୁବେଳେ ସେ କହୁଥିଲେ ନାରାୟଣ ଆସ, ନାରାୟଣ ଖାଅ, ନାରାୟଣ ଯାଅ, ନାରାୟଣ ପିଅ, ଏଇଭଳି। ତେଣୁ ନାରାୟଣ ନାରାୟଣ ଭଗବାନଙ୍କର ନାମ ସେ ନେଉଥିଲା ଅଜାଣତରେ, ଭଗବାନଙ୍କର ଏ ନାମ ବୋଲି ଜାଣିନାହିଁ ସିଏ ଅଜାଣତରେ। ଏଇଟାକୁ ନାମଭାସ ବୋଲି କୁହାଯାଏ, ନାମଭାସ ନେଉଥିଲା। ତେଣୁ ଅନ୍ତିମ ସମୟରେ 88 ବର୍ଷ ବୟସରେ ଯେହେତୁ ଯମରାଜଙ୍କର 3 ଜଣ ଦୂତ ଆସିଗଲେ, ବିକଟାଳ ରୂପ ରହିଛି, ବିକଟାଳ ରୂପ ଦେଖିକି ତାଙ୍କ ରୂପକୁ ଦେଖିକରି ଏ ଭୟ କରିଗଲେ। ତାଙ୍କର ଛୋଟ ପିଲା ଯେଉଁ ରହିଥିଲା 5 ବର୍ଷ ବାଳକ, ସିଏ ଖେଳୁଥିଲା ସେଇଠି ପାଖରେ ନାରାୟଣ। ତେଣୁ ସିଏ କହିଲେ ନାରାୟଣ ଆୟ, ନାରାୟଣ ଆସ, ଏଠି କହିଦେଇଛନ୍ତି ଯମରାଜଙ୍କ ଦୂତମାନେ। ତାଙ୍କ ଯେଉଁ ଅନ୍ତ ଶରୀରରେ ପାସ ପକାଇକି ଟାଣିବା ପାଇଁ ବସିଥିଲେ, ସେହି ସମୟରେ ସେ ଡାକିଥିଲେ ନାରାୟଣ ଆୟ। ସେ ସାଙ୍ଗେ ସାଙ୍ଗେ ଆସିଗଲେ ନାରାୟଣଙ୍କ 4 ଜଣ ଦୂତ, ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯେଉଁ କି 4 ଜଣ ଦୂତ ଆସିକରି ସେ ପାସକୁ କାଟିଦେଲେ, ଯମ ପାସକୁ କାଟିଦେଲେ। ତେଣୁ ଯମଦୂତ ଏବଂ ବିଷ୍ଣୁ ଦୂତ ଭିତରେ ସମ୍ବାଦ ରହିଛି ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଧର୍ମ କ'ଣ, ଧର୍ମର ସଂଜ୍ଞା ଜାଣିପାରିଲେ ନାହିଁ ଧର୍ମରାଜଙ୍କ ଦୂତମାନେ। ତେଣୁ ବିଷ୍ଣୁ ଦୂତମାନେ ସେମାନେ କହିଲେ ଧର୍ମ ହେଉଛି ଏଇଟା, ଇଏ ହେଉଛି ସବୁଠାରୁ ପୁଣ୍ୟବାନ ବ୍ୟକ୍ତି। ଏତେ ବର୍ଷ କାଳ ଯେଉଁ ପାପ କରିଥିଲା, ବହୁତ ପ୍ରକାର ପାପ କରିଥିଲା କୁହାଯାଏ, ଚିତ୍ରଗୁପ୍ତ ତାଙ୍କର ବିରାଟ ବଡ଼ ଲିଷ୍ଟ କରିଥିଲେ, କିନ୍ତୁ ସେ ଧର୍ମରାଜଙ୍କ ଦୂତମାନେ ଜାଣିପାରିଲେ ନାହିଁ ସେ କେତେବେଳେ ପ୍ରାୟଶ୍ଚିତ ହୋଇସାରିଛି। ତେଣୁ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ପ୍ରାୟଶ୍ଚିତ କେତେବେଳେ ହେଲା ନା, ତମେ ଯେତେବେଳେ ଯଦ୍ ବ୍ୟାଜ ହାର ବିବସୋ ନାମ ସଂସ୍ଥାନ ହାରେ, ତମେ ଯେତେବେଳେ ତାଙ୍କୁ ବାନ୍ଧି ଦେଇଥିଲ, ତମ ପାସରେ ବାନ୍ଧିକିରି ଟାଣିବା ପାଇଁ ବସିଥିଲ, ସେତେବେଳେ ସେ କ'ଣ କହିଥିଲା ନା, ସେ ନାରାୟଣ ପୁଅକୁ ଡାକିଥିଲେ ନା, ନା ସେ ହେଉଛି ଭଗବାନ ନାମ ସଂସ୍ଥାନ ହାରେ, ଯେଉଁ ନାମ ସବୁକିଛି ମଙ୍ଗଳ ପ୍ରଦାନ କରିବ। ଅୟଙ୍ଗୀକୃତ ନିର୍ବେଶ ଜନ୍ମ କୋଟିଆ ହଂସାମପି, ତମେ ଗୋଟିଏ ଜନ୍ମର ପାପ କହିଲ, ଇଏ କୋଟିଏ ଜନ୍ମର ପାପକୁ ପ୍ରାଶ୍ଚିତ ହୋଇଯାଇଛି ଯେତେବେଳେ ସେ ବିବସରେ ଭଗବାନ ନାମ ନେଇଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଏଇଭଳି ଭାବରେ ଅନ୍ତକମ୍, ଏଠି କୁହାଯାଇଛି ଅନ୍ତକମ୍, ସେଇଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତ, ଭଗବାନଙ୍କ ସେଇ ତାଙ୍କ ପାଖକୁ ଅନ୍ତକ ଆସିବେ ନାହିଁ, ଯମରାଜ ଆସିବେ ନାହିଁ, ଭଗବାନ ତାଙ୍କୁ ନେଇଯିବେ, ତାଙ୍କର ଭଗବାନ ତାଙ୍କୁ ଦୂତ ପଠାଇବେ, ସେ ତାଙ୍କୁ ସେମାନେ ଯିବେ ତାଙ୍କ ଧାମକୁ। ଅବଶ୍ୟ ପ୍ରଭୁପାଦ ମହାରାଜ କହନ୍ତି ଯେଉଁମାନେ ଜୀବନରେ ସିଦ୍ଧି ଲାଭ କରିଛନ୍ତି ସେମାନେ ଭଗବାନ ଯେଉଁଠି ଲୀଳା ଚାଲିଛି ସେହି ଲୀଳା ସେଇଠି ଯାଇକରି ସେ ଭଗବାନଙ୍କ ଲୀଳାରେ ସାମିଲ ହୁଅନ୍ତି, ତାହାପରେ ସେ ଭଗବତ ଧାମକୁ ଯିବେ। ଏଠୁ ପ୍ରୋବେସନ୍ ନେଇ ସାରିଲା ପରେ ଭଗବତ ଧାମକୁ ଯିବେ। ତେଣୁ ଏଇଭଳି ଭାବରେ ମୃତ୍ୟୁ, ଯେଉଁମାନେ ଭଗବାନଙ୍କ ଶରଣ ଯାଉନାହାନ୍ତି, ମୃତ୍ୟୁ ସୂପରେ ଭଗବାନ ଆସି ପହଞ୍ଚିଯିବେ ତାଙ୍କ ପାଖରେ। ତେଣୁ ଆମର କଥାକୁ ବିଶ୍ରାମ ଦେବା, 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି।